वासुदेवाय ॐ नमो भगवते वासुदेवाय। श्रीमद्भागवतम तृतीय स्कंद पंचम अध्याय श्लोक 48 तत्ते वयं लोकस्य श्रीखयाद्य तत्ते वयं लोकस्य श्रीखयाद्य त्वयानुसृष्टा
स्त्रीभिरात्मभिस्म
सर्वे विजुक्ता स्वविहारतन्त्रम्
न
शक्नुमस्त प्रतिहर्तवेते तत्ते वयं लोकास्य श्रीखयाद्य त्वयानुसृष्टास्त्रिभिरात्मभिस्म
सर्वे
विजुक्ता स्वविहारतन्त्रम् न शक्नुमस्तात् प्रतिहर्तवेते
ते वयं लोकसु सख्यायवम्
ते वयं लोकस्य श्रीखयाद्य
त्वयानुसृष्टास्त्रिभिरात्मभिस्म सर्वे विजुक्ताः स्वविहारतन्त्रम् न शक्नुमस्तत् प्रतिहर्तवेते
तते वयं लोकस्य श्रीखयाद्य त्वयानुसृष्टास्त्रिभिरात्मभिस्म
सर्वे विजुक्ता स्वविहारतन्त्रम् न शक्नुमस्ताद् प्रतिहर्तवेते
सर्वे विजुक्ता स्वविहारतन्त्र
नास्तत् प्रतिहर्तवेते
तते वयं लोकस्य श्रीखयाद्य त्वयानुसृष्टास्त्रिभिरात्मभिस्म सर्वे विजुक्ता स्वविहारतन्त्रम् तत्सर्वमस्तद् प्रतिहर्तवेते
ते वयं लोकस्य श्रीखयाद्य त्वयानुसृष्टा त्रिभिरात्मभिस्म सर्वे विजुक्ताः स्वविहारतन्त्रम् न शक्तुमस्तं प्रतिहर्तवेते
तते वयं लोकस्य श्रीखयाद्य त्वयानुसृष्टास्त्रिभिरात्मभिस्म सर्वे विजुक्ता स्वविहारतन्त्रम् न शक्तुम् मस्तात् प्रतिहर्तव्येते
माताजी पढ़िए
सावधान बाल
तत् तेणु ते आपणकर वयं आम्भे मैंने समस्ते लोक जगत सुशिक्षा सृष्टि निमित्त आद्य आद्य तया आपणक द्वारा अनुसृष्टा गोटिक परे गोटिए सृष्टि करी त्रिभि भूत प्रकृतिर त्रिगुण द्वारा आत्म भी निज द्वारा स्म अतीत काल रे सर्वे समस्ते विजुक्ता विजुक्त स्वविहार तंत्र निज आनंद पाई करणीय कर्म ना नहीं सपनो मह करिपारिले तत् ता प्रतिहर्तव्ये प्रदान करिया पाई ते आपन को प्रति श्लोकर अनुवाद श्रीमद देशी भक्ति वेदांत स्वामी प्रभुपाद महाराज जतन इंग्रजी में श्रीमद गौरकुंद स्वामी महाराज द्वारा उड़िया रे अतएव हे आदिदेव लोक सृष्टि कामना रे आपण सत्वादि त्रिविध स्वभाव द्वारा आम मान सृष्टि करछंदी आमे समस्ते आपण ग्रह अधीन होई शुद्धा परस्पर रा विरुद्ध स्वभाव जेतु असंयुक्ता अवस्थितः आपण कर क्रीड़ा उपकरण ब्रह्मांड निर्माण करी आपण को समर्पण करबा को समर्थ हेउ ना हूं ବାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ବହିରଙ୍ଗା ଭୂତ ପ୍ରକୃତିର ତ୍ରିଗୁଣର ପ୍ରଭାବର ଏ ଦୃଶ୍ୟ ଜଗତରେ କ୍ରିୟା ଚାଲିଛି ଜୀବଗଣ ସେହି ତ୍ରିଗୁଣର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ଏବଂ ସେଇଥିପାଇଁ ସେମାନେ ଭଗବାନଙ୍କ ସନ୍ତୋଷ ବିଧାନ ପାଇଁ ଏକତ୍ର କ୍ରିୟା କରିପାରୁନାହାନ୍ତି ଏ ବିଭିନ୍ନ କ୍ରିୟା ଯୋଗୁଁ ଏ ଭୌତିକ ଜଗତରେ କୌଣସି ଐକ୍ୟ ସ୍ଥାପନ କରାଯାଇପାରୁନାହିଁ ତେଣୁ ସର୍ବୋତ୍ତମ ପନ୍ଥା ହେଉଛି ଭଗବାନ ପାଇଁ କାମ କରିବା ଏହା ଇପ୍ସିତ ଐକ୍ୟ ଆଣିଦେବ ନମସ୍ପାଦାୟ କୃଷ୍ଣ କୃଷ୍ଣାୟ ଭୂତଳେ ସେମିତି ଭକ୍ତି ସ୍ୱରୂପାନ୍ଦ ସ୍ୱାମୀ ନିଧି ନାମିନୀ ନମ ସଦ୍ଭକ୍ତ ମନାଇ ମଣିପୁର ଧୋବାଇ ଚ ପ୍ରଭୁ ପାଦ ସଦ୍ବାଣୀ ପ୍ରଚାରଣ ହୃଦୟ କୃଷ୍ଣ ଗୃହସ୍ଥ ଭକ୍ତ ସଦମୃନ୍ଦ ଏବଂ ମାତୃବୃନ୍ଦ ବିଶେଷ ଭାବରେ ଆମର କଂଗ୍ରେସ ଡିପାର୍ଟମେଣ୍ଟର ଅଭିଚରଣ କଂଗ୍ରେସ ଡିପାର୍ଟମେଣ୍ଟ ମୁଖ୍ୟ ଶ୍ରୀପାଦ ଉପନନ୍ଦ ପ୍ରଭୁ ତେଣୁ ଆମେ ସମସ୍ତେ ଆଜି ଏଇ ଶ୍ରୀପାଦ ସୋନକ ପ୍ରଭୁଙ୍କର ଗୃହରେ ସଣ୍ଡେ ପ୍ରୋଗ୍ରାମ ପାଇଁ ଏକତ୍ରିତ ହେଇଛେ ତେଣୁ ଆମକୁ ବିଶେଷ ଭାବରେ ଏଇ ସୁଯୋଗ ପ୍ରଦାନ କରିଥିବାରୁ ଆମେ ତାଙ୍କ ପାଖରେ ଆମର ଡିପାର୍ଟମେଣ୍ଟ ତରଫରୁ ତାଙ୍କୁ ଆମର ଧନ୍ୟବାଦ ଜଣାଇବା ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ତେଣୁ ଆଜି ଧାରାବାହିକ ଭାବରେ ଏଇ ଯେଉଁ ଶ୍ରୀମଦ ଭାଗବତମ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟ ଏ ପଞ୍ଚମ ଅଧ୍ୟାୟରେ ଶୀର୍ଷକ ହେଉଛନ୍ତି ମୈତ୍ର ମୁନିଙ୍କ ସହ ବିଦୁରଙ୍କର କଥୋପକଥନ ଠିକ ଅଛି ଆମେ ଆଉ ଥରେ କହିଦେଲେ କିଛି ଅସୁବିଧା ନାହିଁ କରିବା ତେଣୁ ଇଏ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟ ଏ ଅଧ୍ୟାୟର ଶୀର୍ଷକ ହେଉଛି ମୈତ୍ରମୁନିଙ୍କ ସହ ବିଦୁରଙ୍କର କଥୋପକଥନ ଆପଣମାନେ ତ ଧାରାବାହିକ ଭାବରେ ଶୁଣୁଛନ୍ତି କେତେ ମନେ ରଖୁଛନ୍ତି ସେଇଟା ଚିନ୍ତା କରିବାର କଥା ତେଣୁ ଯାହା ବି ହଉ ଏଇ ଯୋଉ ତୃତୀୟ ସ୍କନ୍ଦ ଆମେ ଆଉ ଥରେ ଆପଣ ମନେ ପକେଇଦେବା ସଂକ୍ଷେପରେ ଅବଶ୍ୟ ଆମକୁ ବହୁତ ଦିନ ପରେ ଆମକୁ ସୁଯୋଗ ମିଳିଲା ସେଥିପାଇଁ ଆମର କୃତଜ୍ଞତା ଜ୍ଞାପନ କରୁଛୁ ଆପଣମାନଙ୍କ ପାଖରେ ତେଣୁ ଏଇ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟ ଆପଣମାନେ ଶୁଣିଥିବେ ତୃତୀୟ ସ୍କନ୍ଦ ଯୋଉ ଆରମ୍ଭ ହେଉଛି ଭାଗବତମର ଆମେ କହିଥିଲୁ ଏଇ ଯୋଉ ଭାଗବତମ ଦ୍ୱାଦଶ ସ୍କନ୍ଦ ଇଏ ହେଉଛନ୍ତି ଭଗବାନଙ୍କର ଶରୀରର ଅଙ୍ଗ ବିଶେଷ ପ୍ରଥମ ସ୍କନ୍ଦ ଏବଂ ଦ୍ୱିତୀୟ ସ୍କନ୍ଦ ପ୍ରଥମ ସ୍କନ୍ଦ ଏବଂ ଦ୍ୱିତୀୟ ସ୍କନ୍ଦ ଏ ଦୁଇଟି ହେଉଛି ଭଗବାନଙ୍କର ପାଦପଦ୍ମ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଏ ଦୁଇଟି ହେଉଛି ଭଗବାନଙ୍କର ଜଗନ୍ ପ୍ରଦେଶ ବା ଜଙ୍ଘ ପଞ୍ଚମ ସ୍କନ୍ଦ ଭଗବାନଙ୍କର ନାଭି ଷଷ୍ଠ ସ୍କନ୍ଦ ଭଗବାନଙ୍କର ବକ୍ଷ ପ୍ରଦେଶ
ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଏ ଦୁଇଟି ହଉଛି ଭଗବାନଙ୍କର
ଦୁଇ ଭୁଜ।
ନବମ ସ୍କନ୍ଧ ଭଗବାନଙ୍କର ଗ୍ରୀବା। ଦଶମ ସ୍କନ୍ଧ ଭଗବାନଙ୍କର ମୁଖପଦ୍ମ। ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ। ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକରେ ଥିବା କିରୀଟି। ତେଣୁ ଆମେ ପାଖାପାଖି 15-16 ବର୍ଷ ହେଲାଣି ଆମେ ଭାଗବତଙ୍କ କଥା କହୁଛେ। ସବୁ ରବିବାର ଆପଣମାନେ ଶ୍ରବଣ କରୁଛନ୍ତି, ଧାରାବାହିକ ଭାବରେ କଥା ଚାଲିଛନ୍ତି। ତେଣୁ ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ଶେଷ ହେଇଛନ୍ତି। ଆମେ କହୁଥିଲୁ ଗୋଟେ ଥର ମିନିମମ 100 ବର୍ଷ ଲାଗିବ ଏ ଭାଗବତ ଶେଷ ହେବା ପାଇଁ। ଯାହା ବି ହଉ, ଆମେ ନ ରହିଲେ ମଧ୍ୟ ଏ କଥା ଚାଲିବ। ଭଗବାନ ପ୍ରଭୁପାଦ ମହାରାଜ ଭବିଷ୍ୟତବାଣୀ ଦେଇଛନ୍ତି, 10,000 ବର୍ଷ ଧରି ଚାଲିବ ଏଇ ସଂସ୍ଥା। ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଏଥିରେ ସମ୍ପୃକ୍ତ ହେବେ। ଯାହା ହଉ, ଆମେ ଏଇ ତୃତୀୟ ସ୍କନ୍ଧ ଯେଉଁ କଥା କହୁଥିଲେ କଥା ଚାଲିଛନ୍ତି। ଏ ପ୍ରଥମ 4ଟି ଅଧ୍ୟାୟରେ ବିଦୁର ଏବଂ ଉଦ୍ଧବ ସମ୍ବାଦ ବର୍ଣ୍ଣନା କରାଯାଇଛି। ଏ ବିଦୁର ଉଦ୍ଧବ ସମ୍ବାଦରେ ଭଗବାନଙ୍କ ଲୀଳା ଯେଉଁ 10ମ ସ୍କନ୍ଧ ଏବଂ 11ମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେସବୁ ଲୀଳା ପ୍ରାୟ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଉଦ୍ଧବ ଭଗବାନଙ୍କ ବିଷୟରେ କହି ବିଦୁରଙ୍କୁ କହିଲେ, ଭଗବାନ ଯେତେବେଳେ ସ୍ୱକୀୟ ଧାମ ତ୍ୟାଗ କଲେ ସେ ବିଦୁରଙ୍କ ପାଇଁ, ବିଦୁର ସାଧାରଣ ବ୍ୟକ୍ତି ନୁହନ୍ତି, ଆପଣମାନଙ୍କୁ ମନେ ପକାଇ ଦେଉଛି, ବିଦୁର ହେଉଛନ୍ତି ଯମରାଜ ଥିଲେ। ସେ ମାଣ୍ଡବ ମୁନିଙ୍କର ଶାପରେ ସେ ଦାସପୁତ୍ର ହେଇଥିଲେ, କିନ୍ତୁ ପ୍ରକୃତରେ ସେ ଯମରାଜ ଥିଲେ। ତେଣୁ ସେ ଯେଉଁ 100 ବର୍ଷ କାଳ ଏଠି ଲୀଳା କରିଥିଲେ, ସେ ସମୟରେ ଯମରାଜଙ୍କର ଦାୟିତ୍ୱରେ ଥିଲେ ପିତୃମାନଙ୍କର ଯେ ପିତୃଣା ଅର୍ଜମା ଚାଷ୍ମୀ, ପିତୃମାନଙ୍କର ଯେ ମୁଖ୍ୟ ଅର୍ଜମା, ସିଏ ଶାସନ ଯମରାଜଙ୍କର କାର୍ଯ୍ୟ କରୁଥିଲେ। ତେଣୁ ଏ ଯେଉଁ ବିଦୁରଙ୍କୁ ଭଗବାନ ଏଇଭଳି ଭାବରେ ସନ୍ଦେଶ ଦେଇଛନ୍ତି। କାରଣ ବିଦୁର ଯେତେବେଳେ ସମରାଜ, ସେ ଜଣେ ମହାଜନ, ମହାଜନ କହିଲେ ମହାଜନ ଜନ ଗତ ପନ୍ଥା, ମହାଜନ ମାନେ ପ୍ରକୃତି ଧର୍ମ କଥା ଜାଣନ୍ତି। ଗୋଟେ ସ୍ଥାନରେ ଠିକ ରଖିଥାନ୍ତୁ, ତାପରେ କଥା କହିବା। ତେଣୁ ଇଏ ଯୋଉ ରହିଛନ୍ତି ବିଦୁର ଜଣେ ମହାଜନ, ସେ ମହାଜନ କହିଲେ ଭଗବାନଙ୍କର ଭକ୍ତଙ୍କ ବିଷୟରେ ଆମର ଧାରଣା ଖୁବ କମ୍ ରହିଛି। ଭକ୍ତ ପ୍ରକୃତରେ ଆମେ ହଉଛେ ଆମେ ଭକ୍ତ ବୋଲି, କିନ୍ତୁ ଭକ୍ତରେ ଭକ୍ତ ଯେଉଁମାନେ ତାଙ୍କର ସ୍ଥିତି ଆମେ ଚିନ୍ତା କରିପାରିବା ନାହିଁ। ତାଙ୍କର ସ୍ଥିତି ଜ୍ଞାନ ଜ୍ଞାନ ତୃପ୍ତାତ୍ମା କୁଟସ୍ଥ ବିଜିତେନ୍ଦ୍ରିୟ ଯୁକ୍ତ ଇତିଚରି ଯୋଗୀ ସମଲଷ୍ଟ୍ରାସ୍ମ କାଞ୍ଚନ। ଭକ୍ତଙ୍କ ପାଖରେ କୌଣସି ତଫାତ୍ ନଥାଏ, ଗୋଟେ ଟେକାଟେ ବା ପଥର ଖଣ୍ଡେ ବା ସୁନା ମୁଣ୍ଡେ, ତା ଦେହରେ କୌଣସି ସେମାନେ ତଫାତ୍ ଦେଖିପାରନ୍ତି ନାହିଁ। ସମଲଷ୍ଟ୍ରାସ୍ମ କାଞ୍ଚନ, ତାଙ୍କ ପାଇଁ ସମାନ ରହିଥାଏ। ଆମେ ସେ ସ୍ତରକୁ ଯାଇନେ ତେଣୁ ବୁଝିପାରିବା ନାହିଁ। ଯାହା ହଉ, ସେ ସେଇ ସ୍ତରର ଭକ୍ତ ଥିଲେ, ମହାଜନ ସେ ଥିଲେ। ତେଣୁ ଭଗବାନ ତାଙ୍କର କଥା ତାଙ୍କୁ ସ୍ମରଣ କରୁଥିଲେ। ଜୀବନର ସାର୍ଥକ ହବ ଯଦି ସେ ଅନ୍ତିମ ସମୟରେ ଭଗବାନଙ୍କୁ ସ୍ମରଣ କରିବ। ଭଗବତ ଗୀତା 8ମ ଅଧ୍ୟାୟରେ ଭଗବାନ କହିଲେ, ଅନ୍ତ କାଳେ ଚେ ମାମିବ ସ୍ମରଣ ମୁକ୍ତା କଳେବରମ୍ ଯହ ପ୍ରୟାତି ସମଦ୍ଭାବଂ ଜାତି ନାସ୍ତତ୍ର ସଂଶୟ। ଅନ୍ତକାଳରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିପାରିଲେ, ଆମର ଯାହା ସବୁ ଏସବୁ ଅଭ୍ୟାସ ହଉଛି, ଇଏ ଯେଉଁ ଅଭ୍ୟାସର ଅନ୍ତିମ ଯେଉଁ ପରୀକ୍ଷା, ଇଏ ହଉଛି ମୃତ୍ୟୁ ସମୟରେ। ଆମେ କେତେ ଦୂର ପରୀକ୍ଷାରେ ପାସ୍ କରିବା ଅନ୍ତିମ ସମୟରେ ଜଣାପଡ଼ିବ, ଯଦି ଆମର ସ୍ମରଣ ଆସିବ ଭଗବାନଙ୍କର। ସେଇଥିପାଇଁ ଯାହା ସବୁ ଆମର ଚେଷ୍ଟା ଚାଲିଛି ବର୍ତ୍ତମାନ, ଇଏ ସେଇ ଅନ୍ତିମ ପ୍ରସ୍ତୁତି ପାଇଁ ଚାଲିଛି, ଅନ୍ତିମ ସମୟ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଭଗବାନଙ୍କର ଅନ୍ତିମ ସମୟ ନାହିଁ, କିନ୍ତୁ ଏ ଭୌତିକ ଜଗତରେ ଯେତେବେଳେ ସେ ଆସି ଲୀଳା କରୁଛନ୍ତି, ସେ ଯେଉଁ ଅନ୍ତିମ ସମୟରେ ସିଏ ମଧ୍ୟ ଭକ୍ତଙ୍କ ବିଷୟରେ ଶ୍ରବଣ ଚିନ୍ତା କରୁଛନ୍ତି। ଭକ୍ତ ଯେଉଁଭଳି ଭାବରେ ଭଗବାନ ବିଷୟରେ ଚିନ୍ତା କଲେ ଭକ୍ତର ଜନ୍ମ ସାର୍ଥକ ହବ, ଭଗବାନଙ୍କର ଜନ୍ମ ମଧ୍ୟ ସାର୍ଥକ ହେଇଯାଉଛି ଭକ୍ତଙ୍କର ସ୍ମରଣ କରି। ତେଣୁ ଭକ୍ତ ଭଗବାନ ସ୍ମରଣ କରୁଛନ୍ତି ବିଦୁରଙ୍କ କଥା। ତେଣୁ ମୈତ୍ର ମୁନି ଏବଂ ଉଦ୍ଧବ ଏଇ ଦୁଇ ଜଣ ଭଗବାନଙ୍କଠାରୁ କଥା ଶ୍ରବଣ କରୁଥିଲେ, ଯାହାକି 11ମ ସ୍କନ୍ଧରେ ଆସିବ ସେ କଥା। ତେଣୁ ସେ କହିଲେ ମୈତ୍ର ମୁନିଙ୍କୁ, ତମେ ଏ କଥା ବିଦୁରଙ୍କୁ କହିବ। ଯାହା ହଉ, ତେଣୁ ବିଦୁରଙ୍କୁ ଏଇଭଳି ଭାବରେ ଯେତେବେଳେ କହିଲେ, ଉଦ୍ଧବ କହିଲେ, ବିଦୁର ଭଗବାନ କଥା ଶୁଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କଲେ। ତେଣୁ ଉଦ୍ଧବଙ୍କୁ କହିଲେ, ଆପଣ ମୋତେ ସେ କଥା ଆସି କୁହନ୍ତୁ। ତେଣୁ ଉଦ୍ଧବ କହିଲେ ଯେ ପ୍ରକୃତରେ ଆପଣ ପାଇଁ ଏ ସନ୍ଦେଶ ସବୁ ରହିଛି, ମୈତ୍ର ମୁନିଙ୍କ ପାଖରେ ରହିଛି, ଆପଣ ଯାଆନ୍ତୁ, ସେ କହିବେ ଆପଣଙ୍କୁ ସେସବୁ ସନ୍ଦେଶ। ତେଣୁ ସେ ଯାଇ ହରିଦ୍ୱାରରେ ତାଙ୍କୁ ଭେଟିଲେ ଏବଂ ହରିଦ୍ୱାରରେ ଏ କଥା ଚାଲିଛନ୍ତି। ହରିଦ୍ୱାରରେ ମୈତ୍ରମୁନି ଏବଂ ବିଦୁରଙ୍କର ସମ୍ବାଦ ଚାଲିଛି। ଏ ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧ ଆପଣ ଯାହା ଶୁଣିବେ ଇଏ ହେଉଛି ମୈତ୍ର ବିନ୍ଦୁର ସମ୍ବାଦ। ତାପର ପୁଣି ସୁଖଦେବ ସମ୍ବାଦ ଆସିବ। ତେଣୁ ଇଏ ଯେଉଁ ବିଭିନ୍ନ ପ୍ରକାର ସୃଷ୍ଟି ବିଷୟରେ ଆରମ୍ଭ ହେଉଛି। ଭାଗବତମରେ ଦଶଟି ବିଷୟ ରହିଛି। ଗୋଟେ ହେଉଛି ସୃଷ୍ଟି, ସ୍ୱର୍ଗ, ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ କଥା କୁହାଯାଇଛି କ'ଣ କ'ଣ ସବୁ ଭାଗବତ ଅଛନ୍ତି। ପ୍ରଥମଟି ହେଉଛି ସ୍ୱର୍ଗ, ଦ୍ୱିତୀୟଟି ହେଉଛି ବିସର୍ଗ। ସ୍ୱର୍ଗ କହିଲେ ସୃଷ୍ଟି, କେମିତି ଭୌତିକ ଜଗତ ସୃଷ୍ଟି ହେଉଛି, ଯେଉଁ ସୃଷ୍ଟିଟା ଏପର୍ଯ୍ୟନ୍ତ ବୈଜ୍ଞାନିକ ପାଖରେ ଗୋଟେ ପ୍ରହେଳିକା ହେଇକି ରହିଛି, କିଭଳି ସୃଷ୍ଟି ହେଇଛି ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଜାଣିପାରୁନାହାନ୍ତି। କିନ୍ତୁ ଜଣେ ଆମେ ଯଦି ଭାଗବତ ପାଠ କରିବା ତୃତୀୟ ସ୍କନ୍ଧ, ତାହେଲେ ସୃଷ୍ଟି ବିଷୟରେ ଜାଣିପାରିବା। ଏ ପଞ୍ଚମ ଅଧ୍ୟାୟରେ ସୃଷ୍ଟି ବିଷୟରେ ଆରମ୍ଭ କଥା ଖରାପ କଥା ହେଇଯାଉଛି। ତେଣୁ ଏବଂ ସୃଷ୍ଟି ହେଲା ପରେ କେମିତି ତାକୁ ବିସ୍ତାର କରୁଛନ୍ତି ବ୍ରହ୍ମା, ସେ ହେଉଛି ବିସର୍ଗ। ବିଶେଷ ଭାବରେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ଏହି କଥା ଆମେ ଶୁଣିବା, ସ୍ୱର୍ଗ ଏବଂ ବିସର୍ଗ। ପଞ୍ଚମ ସ୍କନ୍ଧରେ ଆମେ ଶୁଣିବା ସ୍ଥାନ, ସ୍ଥାନ କହିଲେ କେଉଁଠି କ'ଣ ଅଛି। ବୈଜ୍ଞାନିକମାନେ ଗବେଷଣା ଚାଲିଛି, ସ୍ପୁଟନିକମାନଙ୍କୁ ପଠାଉଛନ୍ତି, ଚନ୍ଦ୍ରକୁ ପଠାଉଛନ୍ତି, ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଚେଷ୍ଟା ଚାଲିଛି, ସେଠି କ'ଣ ଅଛି ଯାଇକରି ମଧ୍ୟ ସେମାନେ ଜାଣିପାରୁନାହାନ୍ତି। କିନ୍ତୁ ପ୍ରକୃତରେ ସେମାନେ ଚନ୍ଦ୍ରପୃଷ୍ଠକୁ ଯାଇନାହାନ୍ତି, ଯାହା ହେଉ କିନ୍ତୁ ସେମାନେ ଯେଉଁ କ୍ଲେମ୍ କରୁଛନ୍ତି ଯାଇଛନ୍ତି, ଯାଇକରି ମଧ୍ୟ କିଛି ଜାଣିପାରୁନାହାନ୍ତି। ଏହି ପ୍ରସଙ୍ଗରେ ଥରେ ଗୋଟେ କଥା ରହିଛି ଆମର ପ୍ରଭୁପାଦ ମହାରାଜଙ୍କର ଯେଉଁ ରହିଛି କନ୍ଭରସେସନ୍, ଆପଣ ଯଦି ପଢ଼ିବେ ଦେଖିବେ 36 ଭଲ୍ୟୁମ୍ ରହିଛି। ସେଥିରେ ଗୋଟେ ଥରେ ଜଣେ ଆମେରିକାର ଯେଉଁ ରହିଛି ଆମର ଏଜେନ୍ସି ରହିଛି ISA, ଆମକୁ ଇସ୍କନକୁ କହନ୍ତି, ଇଏ ହେଉଛି କ'ଣ ISIର ISI ଏଜେଣ୍ଟ, ଇଣ୍ଟରନ୍ୟାସନାଲ କ'ଣ ତାଙ୍କର ସିକ୍ୟୁରିଟି ଏଜେନ୍ସି ନା କ'ଣ ISA, ଏ ଯେଉଁ ତାଙ୍କର ଗୁଇନ୍ଦା ବିଭାଗର ଆମେ ହେଉଛୁ ଏଜେନ୍ସି ବୋଲି ସେମାନେ କହନ୍ତି, ସାଧାରଣ ଲୋକମାନେ ଭାବନ୍ତି ଏଇଟା। ଯାହା ହେଉ ସେ ଏଜେନ୍ସିର ଜଣେ ଭକ୍ତ ଥିଲେ, ସେ ISIର ଆମେରିକାର, ସେ ଯେତେବେଳେ ତାଙ୍କର ଚାକିରିରୁ ଅବ୍ୟାହତି ନେଲେ, ଆମର ଯେମିତି ଦେବଦତ୍ତ ପ୍ରଭୁ ମିଲିଟାରୀରୁ ଅବ୍ୟାହତି ନେଇକରି ଅନ୍ୟ ସେବା କରୁଥିଲେ, ସେଇଭଳି ଭାବରେ ସେ ଆସି ପ୍ରଭୁପାଦଙ୍କ ସହିତ ମିଶିଥିଲେ। ଏବଂ ପ୍ରଭୁପାଦଙ୍କ ସହିତ ଯେତେବେଳେ ମିଶିଥିଲେ ସେତେବେଳେ ସେ ଜାଣିଲେ ଆମର ଏଇ ସଂସ୍ଥା ବିଷୟରେ, ଇସ୍କନ ବିଷୟରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ସେ କହୁଥିଲେ ଯେ ତାଙ୍କର ଗୋଟେ ପ୍ରୋଜେକ୍ଟ ଥିଲା, ସେମାନେ ଗୋଟେ ମେସେଜ ପଠାଇଥିଲେ ଧ୍ରୁବ ଲୋକକୁ, ଧ୍ରୁବ ଯେଉଁ ଧ୍ରୁବ ଭାଗବତ ଚତୁର୍ଥ ସ୍କନ୍ଧରେ ଆସିବ ତାଙ୍କ କଥା, ଧ୍ରୁବ ମହାରାଜ କଥା, ଏ ବିସର୍ଗ ବିଷୟରେ ଆସିବ, ବିସର୍ଗ କେମିତି ସୃଷ୍ଟିର ବିସ୍ତାର ହେଉଛି। ଏ ଧ୍ରୁବ ହେଉଛନ୍ତି ଉତ୍ତାନପାଦଙ୍କ ପୁତ୍ର, ଉତ୍ତାନପାଦ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ଯେଉଁ ସ୍ୱୟଂଭୁ ମନୁ ତାଙ୍କର ପୁତ୍ର ହେଉଛନ୍ତି ଉତ୍ତାନପାଦ ଏବଂ ପ୍ରିୟବ୍ରତ, ଏ ଦୁଇ ପୁତ୍ର ଏବଂ ତିନି କନ୍ୟା, ଆକୁତି, ଦେବହୂତୀ ଏବଂ ପ୍ରସୂତି। ଏଇ ତିନି ଏଇମାନଙ୍କ ବିଷୟରେ ପଞ୍ଚମ ସ୍କନ୍ଧ ପର୍ଯ୍ୟନ୍ତ କଥା ଚାଲିବ, ସ୍ୱର୍ଗ ବିସର୍ଗ ଏସବୁ ଚାଲିବ ତାଙ୍କ କଥା ସବୁ। ତେଣୁ ସେଇ ଧ୍ରୁବଙ୍କର ଯେଉଁ ଲୋକ ରହିଛି, ଧ୍ରୁବ ଲୋକ ରହିଛି, ସପ୍ତର୍ଷି ମଣ୍ଡଳ ଆପଣ ଦେଖିବେ ରାତିରେ ଉତ୍ତର ଦିଗକୁ ଯଦି ଆକାଶକୁ ଚାହିଁବେ ଦେଖିବେ ଗୋଟେ ସପ୍ତର୍ଷି ମଣ୍ଡଳ ରହିଛି, କ୍ୱେଶ୍ଚିନ୍ ମାର୍କ ଭଳିଆ ରହିଛି ତାରା ସବୁ, ସାତ ଜଣ ଋଷି ସେମାନେ ରହିଛନ୍ତି ସେଇଠି, ଯେଉଁଠି ଏଣ୍ଡ ହେଉଛି ସେଇଠି ଧ୍ରୁବ ଲୋକ ରହି ଧ୍ରୁବ ରହିଛନ୍ତି, ସେଇଠି ଧ୍ରୁବ ଲୋକ ବୋଲି କୁହାଯାଏ। ଯେଉଁମାନେ ଜାହାଜରେ ଯିବେ ସେମାନେ ରାତିରେ କ୍ୟାପ୍ଟେନ୍ମାନେ, ଜାହାଜର କ୍ୟାପ୍ଟେନ୍ମାନେ ଏଇ ଧ୍ରୁବ ତାରା ଦେଖି ନିର୍ଣ୍ଣୟ କରନ୍ତି, ଇଏ ହେଉଛି ଉତ୍ତର ଦିଗ ଧ୍ରୁବ। ତେଣୁ ଯାହା ହେଉ ସେ ଧ୍ରୁବ ଲୋକରେ ସେମାନେ ଗୋଟେ ପଠାଇଥିଲେ ମେସେଜ, ସେ ମେସେଜଟା ପଠାଇଥିଲେ ତାଙ୍କ ପାଖକୁ, ଧ୍ରୁବ ଲୋକରୁ ତାଙ୍କ ଉତ୍ତରକୁ ଆସିଲା, ଉତ୍ତର ଆସିଲା, ସେ କ'ଣ ଉତ୍ତର ଆସିଲା, ସେ ଯେଉଁ କୋଡ୍ ଆସିଲା ତାକୁ ସେମାନେ ଡିକୋଡ୍ କରିପାରିଲେ ନାହିଁ, ତାକୁ ବୁଝିପାରିଲେ ନାହିଁ, ସେ ପ୍ରୋଜେକ୍ଟ ଆବାଣ୍ଡନ କରିଦେଲେ। କିନ୍ତୁ ଇଏ ଭକ୍ତ ଜଣଙ୍କ ଜାଣିପାରିଲେ, କାରଣ ସେ ମହାମନ୍ତ୍ର ଜାଣିଲେ, ସେ ଯାହା ଆସିଥିଲା ସେ ମେସେଜ ଆସିଥିଲା, ସେ ମହାମନ୍ତ୍ର ଆସିଥିଲା ସେଠୁ, ଧ୍ରୁବ ଲୋକରୁ ମହାମନ୍ତ୍ର ଆସିଥିଲା ତାଙ୍କ ପାଖକୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଆର ଅର୍ଥ ସେମାନେ ବୁଝିପାରିଲେ ନାହିଁ, କ'ଣ ତାକୁ ଆବାଣ୍ଡନ କରିଦେଇଥିଲେ। କିନ୍ତୁ ସେଇ ପ୍ରୋଜେକ୍ଟରେ ଇନଭଲ୍ଭ ଥିବା ରହିଥିବା ଜଣେ ଅଫିସର ଜଣେ, ସିଏ ଯେତେବେଳେ ପ୍ରଭୁପାଦ ମହାରାଜଙ୍କୁ ମିଶିଲେ, ପ୍ରଭୁପାଦ ମହାରାଜ ସଂସ୍ଥାରେ ଯୋଗ ଦେଲେ, ତାଙ୍କର ଶିଷ୍ୟ ହେଲେ, ସିଏ ଏକଥା କହୁଥିଲେ, ପ୍ରଭୁପାଦ କନ୍ଭରସେସନ୍ ଏକଥା ରହିଛି। ତେଣୁ ଇଏ ଯେଉଁ ରହିଛି ଉନ୍ନତ ଲୋକମାନଙ୍କ କଥା, ଯୁବ ସେ ଯେଉଁ ରହିଛନ୍ତି ସେମାନେ ଉନ୍ନତ ଭକ୍ତମାନଙ୍କ ସ୍ଥିତି ଆମେ ଜାଣିପାରିବା ନାହିଁ। ତେଣୁ ବିଦୁର ସେଇ ଉନ୍ନତ ସ୍ଥିତିରେ ଥିଲେ, ମୈତ୍ରମୁନି ମଧ୍ୟ ସେଇଭଳି ଭାବରେ ଜଣେ ଉନ୍ନତ ସ୍ଥିତିରେ ଭକ୍ତ, ତେଣୁ ତାଙ୍କ ଭିତରେ ଯେଉଁ କଥା ଆଲୋଚନା ଚାଲିଛି ଭଗବାନଙ୍କ ବିଷୟରେ ଯେତେବେଳେ କଥା ଭଗବାନ କହୁଛନ୍ତି ସ୍ୱର୍ଗ ମାନେ କେମିତି ସୃଷ୍ଟି ହେଉଛି ଏଇ ସୃଷ୍ଟି ବିଷୟରେ ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ଆପଣମାନେ ଯେଉଁମାନେ ଧ୍ୟାନର ସହିତ ଶୁଣୁଥିବେ ସେମାନେ ସବୁ ଜାଣିଥିବେ ସୃଷ୍ଟି ହେଉଛି ପ୍ରଥମେ ଭଗବାନ ସୃଷ୍ଟି କେମିତି ହେଉଛି ନା ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ପ୍ରଥମ ଶ୍ଳୋକରେ ଏ କଥା କହିଛନ୍ତି ଜଗୃହେ ପୌରୁଷଂ ରୂପଂ ଭଗବାନ ମହାଧାଦେବି ସମ୍ବୁଧ ଷୋଡ଼ଶ କଳମ ଆଦୌ ଲୋକ ଶିଶିକ୍ଷା ଲୋକ ସୃଷ୍ଟି ପାଇଁ ଭଗବାନ ଜଗୃହେ ପୌରୁଷଂ ରୂପଂ ପୁରୁଷ ରୂପ ଧାରଣ କଲେ ତିନି ପୁରୁଷ ଅଛନ୍ତି ପୁରୁଷାବତାର କାରଣଦକ ସାଇ ଗର୍ଭଦକ ସାଇ ଏବଂ କ୍ଷୀରଦକ ସାଇ ବିଷ୍ଣୁ ତେଣୁ ଏଇ ଯେଉଁ କାରଣଦକ ସାଇ ବିଷ୍ଣୁ ରହିଛନ୍ତି ସେ ସୃଷ୍ଟି କରିବା ପାଇଁ ଇକ୍ଷଣ ଯେତେବେଳେ କରୁଛନ୍ତି ମହତ୍ ତତ୍ତ୍ୱ ଯେଉଁ ରହିଛି ତାଙ୍କର ଅନଲିମିଟେଡ଼ ଷ୍ଟକ୍ ରହିଛି ଏ ମହତ୍ ତତ୍ତ୍ୱରେ ବିକାର ଆସୁଛି ତେଣୁ ଏ ବିକାର ଆସିକରି ଅହଂକାର ଅହଂକାର ସୃଷ୍ଟି ହେଉଛି ସେଇଠାରୁ ଅହଂକାର ଯେତେବେଳେ ସୃଷ୍ଟି ହେଉଛି ସେ ତିନି ଗୁଣ ପ୍ରଭାବରେ ଭୌତିକ ଜଗତ କହିଲେ ତିନୋଟି ଗୁଣ ରହିଛି ସତ୍ଵ ରଜ ଏବଂ ତମ ତେଣୁ ଏ ସତ୍ୱଗୁଣର ପ୍ରଭାବରେ ଅହଂକାରରୁ ସତ୍ୱଗୁଣରୁ ଆସୁଛନ୍ତି ମନ ଆମର ମନ ସୃଷ୍ଟି ହେଉଛି ସତ୍ୱଗୁଣରୁ ତେଣୁ ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଭଗବତ ଗୀତାରେ ଭଗବାନ କହିଲେ ଦଶମ ଅଧ୍ୟାୟରେ ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ ଆମର ଯେତେ ସବୁ ରହିଛି ଯେଉଁ କ'ଣ ତତ୍ତ୍ୱ ସବୁ ରହିଛି ପାଞ୍ଚଟି ତତ୍ତ୍ୱ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ ସ୍ଥୂଳ ଶରୀର ତିଆରି ହେଇଛି ମନ ବୁଦ୍ଧି ଏବଂ ଅହଙ୍କାର ହେଉଛି ସୂକ୍ଷ୍ମ ଶରୀର ଆଧିଏରେ ମନଟା ଭଗବାନ କହୁଛନ୍ତି ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଇନ୍ଦ୍ରିୟମାନଙ୍କ ଭିତରେ ହେଉଛି ମନ ତେଣୁ ମନଟା ହେଉଛି ସତ୍ୟଗୁଣରେ ସୃଷ୍ଟି ହେଇଛି ତେଣୁ ମନକୁ ଯଦି ଆମେ ସତ୍ୟଗୁଣରେ ରଖିପାରିବା ସ୍ୱାଭିମାନ କୃଷ୍ଣ ପଦାର ବିନ୍ଦୟୁ ମନଟାକୁ ଯଦି ଆମେ ଭଗବାନ ପାଦପଦ୍ମରେ ଲଗେଇପାରିବା ତାହେଲେ ମନ ଆମକୁ ଉଦ୍ଧାର କରିଦେବ ମନ ଇନ୍ଦ୍ରିୟ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମୈବ ଆତ୍ମନାଜିତ ଅନାତ୍ମନସ୍ତ ଶତ୍ରୁତେ ବର୍ତ୍ତିତାତ୍ମୈବ ଶତ୍ରୁବତ୍ ମନଟା ଆମର ବନ୍ଧୁ ପୁଣି ମନଟା ମଧ୍ୟ ଆମର ଶତ୍ରୁ ଯଦି ମନକୁ ଆମ ନିୟନ୍ତ୍ରଣ ରଖିବା ତାହେଲେ ଆମେ ଏଇଟା ଆମକୁ ସାହାଯ୍ୟ କରିବ ଆମର ବନ୍ଧୁ ହିସାବରେ ସାହାଯ୍ୟ କରିବ ଆମକୁ ଭଗବାନ ପାଖକୁ ମିଳେଇ ଦେବ ଭଗବାନ ପାଖକୁ ନେଇଯିବ ଉନ୍ନତି କରିଦେବ କିନ୍ତୁ ମନର ଯଦି ଆମେ ଅଧୀନ ହେଇଯିବା ତାହେଲେ ଆମକୁ ସେ ନର୍କକୁ ନେଇଯିବ ସେ ଆମର ଶତ୍ରୁ ଭଳି କାର୍ଯ୍ୟ କରିବ ତେଣୁ ଏ ମନ ସେଥିପାଇଁ ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ମନମନା ଭବ ମନରେ ମୋତେ ଚିନ୍ତା କର ଏ ମନ ସେଥିପାଇଁ ଆମର ଟ୍ରେନିଂ ଚାଲିଛି ମନକୁ ଟ୍ରେନିଂ ଦିଆଯାଉଛି ମନକୁ ସବୁବେଳେ ଭଗବାନ ପାଦପଦ୍ମରେ ଲଗାଉଛି ଭଗବାନଙ୍କ ନାମ ନେଇ ଭଗବାନଙ୍କ ବିଭିନ୍ନ ସେବା କରି ଭଗବାନ କଥା କହି ଏସବୁ ମନକୁ ଭଗବାନ ପାଦପଦ୍ମରେ ଲଗାଉଛେ ମନଟା ଯଦି ଆମେ ଲାଗିଗଲା ତାହେଲେ ସମୟ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା ତେଣୁ ଏ ଯେଉଁ ମନ ରହିଛି ମନ ସତ୍ୟଗୁଣରେ ସୃଷ୍ଟି ହେଉଛି ଏବଂ ଦେବତାମାନେ ମଧ୍ୟ ସତ୍ୟଗୁଣରେ ସୃଷ୍ଟି ହୋଇଛନ୍ତି ଏବଂ ରଜଗୁଣର ଅହଙ୍କାରରୁ ଆମର ଯେଉଁ ବିଭିନ୍ନ ଇନ୍ଦ୍ରିୟ ସବୁ ରହିଛନ୍ତି କର୍ମେନ୍ଦ୍ରିୟ ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏସବୁ ଇନ୍ଦ୍ରିୟମାନେ ରଜଗୁଣର ଅହଙ୍କାରରୁ ସୃଷ୍ଟି ହେଉଛନ୍ତି ଏବଂ ତମଗୁଣର ଯେଉଁ ଅହଙ୍କାର ରହିଛି ଏ ଅହଙ୍କାରରୁ ସୃଷ୍ଟି ହେଉଛି ଏ ପଞ୍ଚ ମହାଭୂତ ସବୁ ସୃଷ୍ଟି ହେଉଛି ପ୍ରଥମେ ଶବ୍ଦ ତନ୍ମାତ୍ର ସୃଷ୍ଟି ହେଉଛନ୍ତି ଶବ୍ଦ ଶବ୍ଦର ବିକାର କରି ଆକାଶ ସୃଷ୍ଟି ହେଉଛି ଆକାଶର ବିକାର ହେଇକରି ସ୍ପର୍ଶ ତନ୍ମାତ୍ର ସୃଷ୍ଟି ହେଉଛି ତେଣୁ ସେ ସ୍ପର୍ଶ ତନ୍ମାତ୍ର ବିକାର ଲାଭ କରି ବାୟୁ ସୃଷ୍ଟି ହେଉଛି ଏଭଳି ଭାବରେ ଏ ଯେଉଁ ପାଞ୍ଚଟି ତନ୍ମାତ୍ର ରହିଛି ଭୌତିକ ଜଗତରେ ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ ଏ ପାଞ୍ଚଟି ତନ୍ମାତ୍ର ରହିଛି ତେଣୁ ଏଇ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏଇଭଳି ଭାବରେ ସୃଷ୍ଟି ହେଉଛନ୍ତି ସୂକ୍ଷ୍ମରୁ ସ୍ଥୂଳ ଭାବରେ ସୃଷ୍ଟି ହେଉଛନ୍ତି ତେଣୁ ଦେବତାମାନେ ଯେତେବେଳେ ସୃଷ୍ଟି ହେଲେ ସେମାନେ ନିଜେ କାର୍ଯ୍ୟକ୍ରମ କରିବା ପାଇଁ ସକ୍ଷମ ହେଇପାରୁନାହାନ୍ତି ତେଣୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି ଏ ବିଭିନ୍ନ ସ୍ତୁତି ରହିଛି ଛୟାଳିଶ ବିଭିନ୍ନ ଦେବତାମାନଙ୍କ ସ୍ତୁତି ରହିଛି ଆମେ ଗୋଟେ ଥରେ କହିଥିଲେ ଭାଗବତ କଥା ସେଥିରେ ଗୋଟେ ଭଗବାନଙ୍କର ସ୍ତୁତି ଗାନ କରିଥିଲେ ଆମର ଯେଉଁ ହେଇଥିଲା ସେ ଯେଉଁ ଏଇଠି ହେଇଥିଲା ଲିଙ୍ଗରାଜ ମନ୍ଦିର ସେପଟ ସାଇଡ୍ ଓଲ୍ଡ ଟାଉନ୍ରେ ପାଟଣା କି ପାଟଣା ଭୁବନେଶ୍ୱର ପାଟଣାରେ ସେଠି କହିଥିଲେ ଆମେ ସେ ସବୁ ଗୋଟେ କହିଥିଲେ ମାର୍ଗନ୍ତି ଯତି ମୁଖପଦ୍ମ ନିଡ଼େଇ ଛନ୍ଦ ସୁପନୈ ଋଷୟ ବିବିକ୍ତି ଶିଷ୍ୟାଗମର୍ଶୋ ସରିତ୍ବରାୟଂ ପଦଂ ପଦଂ ତୀର୍ଥ ପଦଂ ପ୍ରପନ୍ନା ଦେବତାମାନଙ୍କ ସ୍ତୁତିରେ ଆମେ ଭଗବାନଙ୍କ ତତ୍ତ୍ୱକୁ ଜାଣିବା କାରଣ ସତ୍ୟଗୁଣରେ ଅଛନ୍ତି ନା ସତ୍ୟଗୁଣରେ ଆମେ ଭଗବାନ ଅଛନ୍ତି ଶୁଦ୍ଧ ସତ୍ୟ ସ୍ତରର ତେଣୁ ଆମେ ଅନ୍ତତଃ ପକ୍ଷେ ସତ୍ୟଗୁଣକୁ ଆସିଲେ ଏ ଭଗବାନଙ୍କୁ ଜାଣିବା ପାଇଁ ସକ୍ଷମ ହେବା ଏ ଭଗବାନଙ୍କର ଯେତେବେଳେ ଆମେ କଥା ଶୁଣୁଛେ ଭାଗବତ କଥା ଶୁଣୁଛେ ଏ ଆମେ ଆସ୍ତେ ଆସ୍ତେ ସତ୍ୟଗୁଣକୁ ଉନ୍ନୀତ ହେଉଛେ ଭାଗବତ ପ୍ରଥମ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ଏକଥା ସୁତ ଗୋସ୍ୱାମୀ କହିଛନ୍ତି। କ'ଣ ଯେ ଶୁଣନ୍ତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ୟନ୍ତସ୍ତୋ ହି ଅଭଦ୍ରାଣୀ ବିଧୁନୋତି ସୁସ୍ରତା। ଯେତେବେଳେ ଆମେ ଭଗବାନ କଥା ଶୁଣୁଛେ କ'ଣ ହେଉଛି ତାର ଫଳ ନା ଆମର ହୃଦୟରେ ଯେଉଁ ଅଭଦ୍ରାଣୀ ରହି ସବୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଏସବୁ ସଫା ହେଉଛି। ସଫା ହେଲେ ବିଧୁନୋତି ସୁ ଭଗବାନ ନିଜେ ସଫା କରୁଛନ୍ତି ଏବଂ ଯେତେବେଳେ ଆମର ଅଭଦ୍ର ସବୁ ଦୂର ହେଉଛି ପୂର୍ଣ୍ଣ ଦୂର ନହେଲେ ମଧ୍ୟ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ଅନ୍ୟାନ୍ୟ ଇସ୍କନ ସେଣ୍ଟରରେ ଆମର ଏଇ ଶ୍ଳୋକଟି କୁହନ୍ତି ଭାଗବତଙ୍କୁ କହିବା ପୂର୍ବରୁ କିନ୍ତୁ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସିଂ ମହାରାଜ ଆମର ଯେଉଁ ଇଶ୍ୱର ରହିଛି ସେ ମଙ୍ଗଳାଚରଣ ଆମେ କରୁଛେ ଏ ଶ୍ଳୋକଟି ପ୍ରାୟ କୁହାଯାଏ ନାହିଁ କିନ୍ତୁ ଅନ୍ୟ ସବୁ ସେଣ୍ଟରରେ ଏଇ ଶ୍ଳୋକଟି କୁହାଯାଏ। ପ୍ରଭୁପାଦ ମହାରାଜ ତାଙ୍କର ମଙ୍ଗଳାଚରଣ ଏଇ ଶ୍ଳୋକଟି କହନ୍ତି ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ସେମିତି କୁହନ୍ତୁ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ଭବତି ନୈଷ୍ଠିକି। ଏଇ ଶ୍ଳୋକଟିର ପରେ ପରେ ଯେଉଁ ସବୁ ଶ୍ଳୋକ ରହିଛନ୍ତି ତାଦେହ ସବୁ ବର୍ଣ୍ଣନା କରାଯାଇଛି। ଆମେ ଯଦି ସବୁଦିନ ଶୁଣିବା ଭାଗବତମ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା ପ୍ରତିଦିନ ଭାଗବତ ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ସକାଳ 8ଟାରେ 8ରୁ 9ଟା ଘଣ୍ଟାଟେ ଅନ୍ତତଃ ପକ୍ଷେ ଆମେ ଭଗବାନଙ୍କ କଥା ଶ୍ରବଣ କରିବା ଭାଗବତ କଥା ଶ୍ରବଣ କରିବା। ଆଉ ସେ ଭାଗବତ ସେବାର ଆଉ ଦୁଇଟି ଅର୍ଥ ମଧ୍ୟ ଆଉ ଗୋଟିଏ ଅର୍ଥ ହେଉଛି ଯେଉଁଠି ଯେଉଁ ଭଗବାନ ଭକ୍ତଙ୍କର ସେବା ଭକ୍ତ ଭାଗବତ ଏବଂ ଗ୍ରନ୍ଥ ଭାଗବତ ଦୁଇ ଭାଗବତ ରହିଛନ୍ତି। ତେଣୁ ଆମେ ଯଦି ପ୍ରତିଦିନ ଅନ୍ତତଃ ପକ୍ଷେ ଭାଗବତ ଶ୍ରବଣ କରିବା ତାହେଲେ କ'ଣ ହେବ ନା ଆମର ହୃଦୟ ଭିତରେ ଯେଉଁ ଅଭଦ୍ର ରହିଛି ଯେଉଁଥିପାଇଁ ଆମେ ଭଗବାନଙ୍କୁ ଜାଣିପାରୁନାହିଁ ଯେଉଁଥିପାଇଁ ଆମର ଭୌତିକ ଜଗତରେ ପତନ ହେଇଛି ସେ କଥା ଏ ଶ୍ଳୋକରେ କୁହାଯାଇଛି। ତେଣୁ ସେଇ ଆସ୍ତେ ଆସ୍ତେ ସେସବୁ ଆମେ ଦୂର ହେବା ମୁକ୍ତ ହେବା। ଯେତେବେଳେ ଆମେ ଭଗବାନ କଥା ଶୁଣୁଛେ କ'ଣ ହେଉଛି ନା ଶୁଣନ୍ତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ୟନ୍ତ ଆମର ହୃଦୟ ଭିତରୁ ସବୁ ଅଭଦ୍ର ନଷ୍ଟ ହେଇଯାଉଛି ଏବଂ ବିଶେଷ ଭାବରେ ତଦା ରଜୋସ୍ତମ ଭାବା ଏ ଯେଉଁ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ଵ ରଜ ଏବଂ ତମ ବିଶେଷ ଭାବରେ ରଜ ଏବଂ ତମ ଗୁଣର ଲକ୍ଷଣ ହେଉଛି କାମ ଲୋଭ ଇତ୍ୟାଦି ତଦା ରଜସ୍ତମ ଭାବା କାମ ଲୋଭା ଦୟସ ଚେତ ଏତେ ରଣବିଦ୍ୟମ ସ୍ଥିତଂ ସତ୍ୟ ପ୍ରସିଦ୍ଧତି। ଏଥିରୁ ଆମର ମନ ହୃଦୟ ଆମର ମୁକ୍ତ ହେଇ ସତ୍ୱଗୁଣରେ ସ୍ଥାପିତ ହେବ ଆନନ୍ଦ ପ୍ରାପ୍ତ ହେବ। ତେଣୁ ସତ୍ୱଗୁଣକୁ ଆସିଲେ ଏବଂ ପ୍ରସନ୍ନ ମନସ ସତ୍ୱଗୁଣକୁ ଆସିଲେ ଆମେ ପ୍ରସନ୍ନ ହେବା ଆନନ୍ଦିତ ହେବା ଭାଗବତ ଭକ୍ତି ଯୋଗତ ସେଇ ଗୁଣରେ ଆମେ ଭଗବାନଙ୍କୁ ଭକ୍ତି କରିପାରିବା ଉନ୍ନତ ସ୍ତରକୁ ଯାଇପାରିବା ଭକ୍ତିରେ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଯାଏ ଭଗବାନଙ୍କ ତତ୍ତ୍ୱକୁ ବୁଝିପାରିବା କାରଣ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୱ ସ୍ତରର ଅନ୍ତତଃ ପକ୍ଷେ ଆମେ ଯଦି ସତ୍ୱଗୁଣକୁ ନ ଆସିବା ଆମେ ଭଗବାନଙ୍କୁ ବୁଝିପାରିବା ନାହିଁ। ତେଣୁ ଏ ଦେବତାମାନେ ଯେହେତୁ ସତ୍ୱଗୁଣରେ ଅଛନ୍ତି ସେମାନେ ଭଗବାନଙ୍କୁ ଜାଣୁଛନ୍ତି ତେଣୁ ସବୁ ବିଭିନ୍ନ ସ୍ତୁତି କରିଛନ୍ତି ସେ ସବୁଟି ଆମେ କହିଥିଲେ। ତାପରେ ସବୁ ଏଇସବୁ ସ୍ତୁତି ଚାଲିଛନ୍ତି ଦେବତାମାନଙ୍କ ସ୍ତୁତି ଚାଲିଛି 46 ଅଧ୍ୟାୟରେ ଯେଉଁ ରହିଛନ୍ତି ପ୍ରଭୁ କହିଥିଲେ କହୁଛନ୍ତି ବୋଲି ସେ ମଧ୍ୟ ବଡ଼ ସୁନ୍ଦର ସ୍ତୁତି ପାନିନ ତେ ଦେବ କଥା ସୁଦାୟା ପ୍ରବୃଦ୍ଧ ଭକ୍ତ୍ୟା ବିଶଦାଶୟା ଯେ ବୈରାଗ୍ୟ ସାରଂ ପ୍ରତିଲଭ୍ୟ ବୋଧମ ଯଥାଣ୍ଠ ଧୀଷ୍ଣମ ପାନ ଭଗବାନ କଥା ସୁଧା ପାନ ଏ କଥା ସୁଧା ଏ ଅମୃତ ଯେଉଁମାନଙ୍କର ହୃଦୟ ବିଶୁଦ୍ଧ ହେଇଗଲାଣି ସେଟାକୁ ତାଙ୍କୁ ଅମୃତ ଭଳି ଲାଗିବ କିନ୍ତୁ ଯେଉଁମାନଙ୍କର ହୃଦୟ ବିଶୁଦ୍ଧ ହେଇନାହିଁ ତାଙ୍କୁ ଭଲ ଲାଗିବ ନାହିଁ ପିତା ଲାଗିବ ଭଗବାନ କଥାରେ ଆନନ୍ଦ ଆସିବ ନାହିଁ ପଳେଇଯିବେ ଭଗବାନ କଥା ହେଉଛି ଛାଡ଼ି ପଳେଇବେ। କିନ୍ତୁ ଆମକୁ ବିଷ ଲାଗିଲେ ମଧ୍ୟ ଆମର ଇଏ ଆବଶ୍ୟକ ହେଉଛି ଆମେ ଶୁଣିବା ଇଚ୍ଛା ନଥିଲେ ମଧ୍ୟ ଆମେ ଶୁଣିବା ଶୁଣି ଶୁଣି ଯେତେବେଳେ ଯେମିତି କୁହାଯାଏ ଏ ଉଦାହରଣଟି ଦିଆଯାଏ ଯେମିତି ଜଣ୍ଡିସ ରୋଗୀ ଯେଉଁ ରହିଛି ଆଖୁ ରସ ମିଠା ହେଲେ ମଧ୍ୟ ତାକୁ ପିତା ଲାଗିବ କିନ୍ତୁ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ସେ ଆଖୁ ରସକୁ ଯଦି ପାନ କରି ଚାଲିବେ ଆୟୁର୍ବେଦ ଔଷଧ ସହିତ ପାନ କରି ଚାଲିବେ ଯେତେବେଳେ ତାଙ୍କର ଜଣ୍ଡିସ ରୋଗ ଭଲ ହେଇଯିବ ଏବଂ ସେ ଆଖୁର ମିଷ୍ଟତାକୁ ଅନୁଭବ କରିବେ। ସେଇଭଳିଆ ଭଗବାନ କଥା ଇଚ୍ଛା ନଥିଲେ ମଧ୍ୟ ଆମେ ଯଦି ଶ୍ରବଣ କରିବା ଆମର ଓଡ଼ିଆରେ ଗୋଟେ କଥା ରହିଛି ବୁଝୁ ନ ବୁଝୁ ପଢ଼ ଗୀତା ରୁଚୁ ନ ରୁଚୁ ଖା ପିତା। ତେଣୁ ଏ ଗୀତା ଆମେ ବୁଝୁ କି ନ ବୁଝୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅଧ୍ୟସତେ ଚଜୈବଂ ଧର୍ମେଂ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞାନ ତେନାହା ମିଷ୍ଟସା ମିତିମେ ମତି। କେବଳ ଯଦି ଜଣେ ଅଧ୍ୟୟନ କରୁଛନ୍ତି ଭଗବତ ଗୀତାକୁ ତାହେଲେ ଭଗବାନଙ୍କର ଆରାଧନା ହେଉଛି ଜ୍ଞାନ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା ହେଉଛି ଭାଗବତରେ ମଧ୍ୟ ସେ କଥା କୁହାଯାଇଛି। ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି ଜଣେ ଯଦି ଗୋଟିଏ ଶ୍ଳୋକ ପାଠ କରନ୍ତି ଗୋଟିଏ ଶ୍ଳୋକ ହଉ ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏଗୁଡ଼ା ଆମେ ଜାଣିବା, ଆମେ ତ ଅଧା ପର୍ଯ୍ୟନ୍ତ ରହିପାରିବା ନାହିଁ। ତେଣୁ ଅନ୍ତଦ୍ୱାକୀ ଆମେ ଜାଣିଥିବା କଥା ଯେ ସୁତ ଗୋସ୍ୱାମୀ ଇଏ ଭାଗବତ ର ମହାତ୍ମା କହିଛନ୍ତି ସେଥିରେ ସବୁ ଜ ଏତ ଶ୍ରାବେ ନିତ୍ୟଂ, ଦ୍ୱାଦଶକଣ୍ଡ ବାର ଅଧ୍ୟାୟରେ 69 ଶ୍ଳୋକରେ ଏଇଠି ରହିଛନ୍ତି। ଏ ଯେଉଁ ଭାଗବତମର ଗୋଟିଏ ଶ୍ଳୋକ ଯେଉଁମାନେ ଅଧ୍ୟୟନ କରିବେ, ମାନେ ପଢ଼େଇବେ, ଶୁଣେଇବେ ବା ଶୁଣିବେ, ଯ ଏତ ଶ୍ରାବେ ନିତ୍ୟଂ ଜାମ କ୍ଷଣ ଅନନ୍ୟଧି, ଗୋଟିଏ କ୍ଷଣ ଗୋଟିଏ ଜାମ ଯଦି ଭଗବାନଙ୍କର କଥା ଶ୍ରବଣ କରିବେ, ଗୋଟିଏ ଶ୍ଳୋକ ମଧ୍ୟ ଶୁଣିବେ, ଶ୍ଳୋକମେକମ୍ ଗୋଟିଏ ଶ୍ଳୋକ, ଆମେ ଗୋଟିଏ ଶ୍ଳୋକ ଆଜି ପାଠ କରୁଛେ, ଗୋଟିଏ ଶ୍ଳୋକ ଯଦି ଅଧ୍ୟୟନ କରିବେ ବା ଯେଉଁମାନେ ଶ୍ରବଣ କରିବେ ବା ଶୁଣେଇବେ, ଯିଏ ଶ୍ରବଣ କରିବେ ବା ଅନ୍ୟକୁ ଶୁଣେଇବେ, ଶ୍ଳୋକମେକମ୍ ଯଦି ଏକ ଗୋଟିଏ ଶ୍ଳୋକ ନ ହେଇପାରିଲେ ତଦର୍ଧଂ ବା ତାର ଅଧା ମଧ୍ୟ, ଯଦି ଅଧା ଶ୍ଳୋକ ମଧ୍ୟ ରହିପାରିଲା ପାଦଂ, ପାଦଂ କହିଲେ ଅଧାର ଅଧା, ୱାନ୍ ଫୋର୍ଥ, ୱାନ୍ ଫୋର୍ଥ, ଠିକ ଅଛି, ୱାନ୍ ଫୋର୍ଥ ମଧ୍ୟ ନ ହେଇପାରିଲା ପାଦାର୍ଦ୍ଧମ ଆଠ ଭାଗରୁ ଭାଗେ। ଆମର ଏଇ ଯେଉଁ ଭାଗବତରେ ଶ୍ଳୋକ ସବୁ ବିଭିନ୍ନ ପ୍ରକାର ଛନ୍ଦ ସବୁ ରହିଛନ୍ତି, ଏବଂ ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ। ଆମ ମହାମନ୍ତ୍ର ଯେଉଁ ରହିଛନ୍ତି 16 ନାମ 32 ଅକ୍ଷର, ଭାଗବତର ଅଧିକାଂଶ ଶ୍ଳୋକ ହେଉଛି ସେହିଭଳି ଭାବରେ 32 ଅକ୍ଷର ସବୁ ରହିଛନ୍ତି, 16 ନାମ ସବୁ ରହିଛନ୍ତି ତା ଦେହରେ। ତେଣୁ ତାର ପାଦାର୍ଧଂ କହିଲେ ଆଠ ଭାଗ, ମାନେ 2 ଅକ୍ଷର ଯଦି ମାନେ ଶୁଣିବା, 2 କ'ଣ ଶବ୍ଦ ଯଦି ଶ୍ରବଣ କରିବା ପାଦାର୍ଧଂ ବା କ'ଣ ହେବ, ଶ୍ରଦ୍ଧାବାନ ଯେଉଁ ଅନୁଶୁଣିଆ, ଶ୍ରଦ୍ଧାର ସହିତ ଯେଉଁମାନେ ବିଶ୍ୱାସ ସହିତ ଶ୍ରବଣ କରିବେ ବା ଶୁଣେଇବେ, ପୁଣ୍ୟାଦି ଆତ୍ମନମେବଶ ସେମାନେ ପବିତ୍ର ହେଇଯିବେ। ଗୋଟିଏ ଶ୍ଳୋକ କଥା ବହୁତ ବଡ଼ ହେଇଗଲା, ଆଠ ଭାଗରୁ ଭାଗ ଯଦି ଆମେ ଶୁଣିବା ତାହେଲେ ମଧ୍ୟ ଏଇଭଳି ଭାଗବତର ଶ୍ଳୋକର ମହାତ୍ମ୍ୟ ସବୁ ରହିଛି। ତେଣୁ ଦ୍ୱାଦଶକଣ୍ଡ 12 ଅଧ୍ୟାୟ 69 ଶ୍ଳୋକରେ ଏଠି ରହିଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଦେବତାମାନେ ଯେଉଁ ସ୍ତୁତି କରୁଛନ୍ତି, 46 ଶ୍ଳୋକଟି କହିଥିଲେ ବୋଲି କହୁଛନ୍ତି, ତେଣୁ ତା ପର ଶ୍ଳୋକଟି ଆମେ ଆଲୋଚନା ହେଇନଥିଲା, ଆମେ କହିଦେବା ସଂକ୍ଷେପରେ ଯେ ତଥା ପରେ ଚାତ୍ମ ସମାଧି ଯୋଗ ବଳେନ ଜିତ୍ୱା ପ୍ରକୃତିଂ ବଳିଷ୍ଠାମ୍ ତ୍ୱାମେବ ଧୀରା ପୁରୁଷଂ ବିଶନ୍ତି ତେଷାଂ ଶ୍ରମସ୍ୟାନ୍ନ ତୁ ସେବୟାତେ। ଅର୍ଥାତ୍ ମୋକ୍ଷକାମୀ ଅନ୍ୟ ଧୀର ବ୍ୟକ୍ତିଗଣ ମନ ସ୍ଥର୍ଯ୍ୟ ରୂପ ଉପାୟ ବଳେ ଅର୍ଥାତ୍ ଜ୍ଞାନ ଯୋଗରେ ବଳିଷ୍ଠା ପ୍ରକୃତିକୁ ଜୟ କରି ତଦ୍ରୂପ ସେହି ପୁରୁଷଙ୍କଠାରେ ଅର୍ଥାତ୍ ଭଗବାନଙ୍କଠାରେ ସାହାଯ୍ୟ ମୁକ୍ତି ଲାଭ କରନ୍ତି। ଏଥିରେ ସେମାନଙ୍କର ବହୁ ପରିଶ୍ରମ ଲାଭ ହୁଏ, କିନ୍ତୁ ଭକ୍ତମାନେ ଆପଣଙ୍କ ସେବା କରି ଯାହା ଲାଭ କରନ୍ତି ସେଥିରେ ସେମାନଙ୍କର ବହୁ ଶ୍ରମ ହୁଏ ନାହିଁ। ସଦା ସେବାନନ୍ଦ ଅନୁଭବ ହେତୁ ଆନୁଷଙ୍ଗିକ ଭାବେ ମୋକ୍ଷ ମଧ୍ୟ ଲବ୍ଧ ହୁଏ। ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କ ପାଇଁ ଆଉ ଜ୍ଞାନର ଅନୁଶୀଳନର ଆବଶ୍ୟକତା ନାହିଁ। ଯେଉଁମାନେ ଭଗବାନ ଭାଗବତ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି 11 ଶ୍ଳୋକରେ, ବଦନ୍ତି ତତ୍ତ୍ୱବିଦସ୍ତତ୍ତ୍ୱମ୍ ଯତ୍ ଜ୍ଞାନମଧ୍ୟମ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ଭଗବତ ହେଉଛନ୍ତି ଅଦ୍ୱୟ ଜ୍ଞାନ, ଭୌତିକ ଜଗତରେ ଯେଉଁ ଜ୍ଞାନ ସେ ହେଉଛି ଦ୍ୱୈତ ଜ୍ଞାନ। ଗୋଟିଏ ଜ୍ଞାନକୁ ଆମେ ବୁଝିବା ପାଇଁ ଆଉ ଗୋଟିଏ ଜ୍ଞାନର ଆଶ୍ରୟ ନେବାକୁ ପଡ଼ିବ, ଦ୍ୱୈତ ରିଲେଟିଭ୍ ଟ୍ରୁଥ୍ ଏଇଟା କୁହାଯାଏ, ରିଲେଟିଭ୍ ଟ୍ରୁଥ୍। ଯେମିତି ବର୍ତ୍ତମାନ ଆକାଶରେ ଅନ୍ଧକାର ବା କ'ଣ ଆଲୋକ ଅଛନ୍ତି, ଆଲୋକକୁ ଆମେ ଯଦି ବୁଝିବା ତାହେଲେ ଅନ୍ଧକାର ଥିଲେ ଆମେ ଆଲୋକ ବୁଝିପାରିବା, ଯଦି ଆଲୋକ ନଥାନ୍ତା ତାହେଲେ ଅନ୍ଧକାର ନଥାନ୍ତା, ତାହେଲେ ଆଲୋକ ବିଷୟରେ ଆମେ ସ୍ପଷ୍ଟ ଜ୍ଞାନ ହେଇପାରିନଥାନ୍ତା। ଇଏ ହେଉଛି ଭୌତିକ ଜଗତର ସବୁକିଛି ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ। ଦ୍ୱୈତେ ଭଦ୍ରା ଭଦ୍ର ଜ୍ଞାନ ସକଲି ମନଧର୍ମ, ଏସବୁ ଭଦ୍ର ଏଇଟା ଠିକ ଏଇଟା ଭୁଲ ଏସବୁ ମନଧର୍ମ ସବୁ, ଏସବୁ ଭ୍ରମ, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଏଇ ଭଲ ଏଇ ମନ୍ଦ ଏସବୁ ଭ୍ରମ, ଏ ମନର ଭ୍ରମ ସବୁ ଏ ଦ୍ୱୈତ ଜ୍ଞାନ। କିନ୍ତୁ ଭାଗବତ ସମ୍ବନ୍ଧୀୟ ଅଦ୍ୱୈତ ଜ୍ଞାନ ଏ ଦ୍ୱୈତ ଜ୍ଞାନରୁ ପୃଥକ ଜ୍ଞାନ ରହିଛି, ତାକୁ ବୁଝିବା ପାଇଁ ଆମେ ଏତେ ସହଜରେ ବୁଝିପାରିବା ନାହିଁ। ଯାହା ହଉ ଏଇ ଯେଉଁ ଅଦ୍ୱୈତ ଜ୍ଞାନ, ଭଗବାନ ଯେଉଁ ଅଦ୍ୱୈତ ଜ୍ଞାନ ତିନି ଭାବରେ ଅନୁଭୂତ ହୁଅନ୍ତି। ପ୍ରଥମ ଜ୍ଞାନ ପ୍ରଥମ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ତାପର ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ତାପର ଅନୁଭୂତି ହେଉଛି ଭଗବତ ଅନୁଭୂତି। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ତେଣୁ ବ୍ରହ୍ମ ଅନୁଭୂତି ସାଧାରଣତଃ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି। ଏ ବ୍ରହ୍ମ ହେଉଛି ଭଗବାନଙ୍କ ଶରୀରର ଅଙ୍ଗକାନ୍ତି। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯଦି ଟ୍ରେନ୍ଟା ଆସୁଛି, ରାତିରେ ଟ୍ରେନ୍ଟା ଆସୁଛି, ଦୂରରୁ ଆମେ କେବଳ ଲାଇଟ୍ଟା ଦେଖିବା, ଆମେ ଭାବିବା ଲାଇଟ୍, ଟ୍ରେନ୍ କହିଲେ ଲାଇଟ୍, କିନ୍ତୁ ଆସ୍ତେ ଆସ୍ତେ ଆମେ ଯେତେବେଳେ ଟ୍ରେନ୍ ପାଖକୁ ଯିବା ବା ଟ୍ରେନ୍ ଆମକୁ ପାସ୍ କରିବ, ଆମେ ଦେଖିବା ଟ୍ରେନ୍ରେ ବହୁତ ଡବା ରହିଛି, ଇଞ୍ଜିନ୍ ରହିଛି, ଡ୍ରାଇଭର ରହିଛନ୍ତି, ଲୋକ ରହିଛନ୍ତି, କେତେ କ'ଣ ସବୁ ରହିଛି। ତ ସେଇଭଳି ଭାବରେ ଅଦ୍ୱୟ ଜ୍ଞାନ ଯେଉଁ ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ଏହି ଅନୁଭୂତି ପ୍ରାପ୍ତ ହେବା ପାଇଁ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେବେ ସେମାନେ ସେହି ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୋଇପାରିବେ, ତାଠାରୁ ଉନ୍ନତ ଅନୁଭୂତି ପ୍ରାପ୍ତ ହୋଇପାରିବେ ନାହିଁ। ଏବଂ ଭଗବାନଙ୍କର ଆଉ ଗୋଟିଏ ଉନ୍ନତ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି। ଭଗବାନ ସବୁଠାରେ ପରମାତ୍ମା ରୂପରେ ରହିଛନ୍ତି, ଏ ଅନୁଭୂତିକୁ ଜ୍ଞାନ ମାଧ୍ୟମରେ ଜଣେ ପ୍ରାପ୍ତ ହୋଇପାରିବ ନାହିଁ। ଏଇଟାକୁ ପ୍ରାପ୍ତ ହେବା ପାଇଁ ଆମକୁ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହେବାକୁ ପଡ଼ିବ, ଅଷ୍ଟାଙ୍ଗ ଯୋଗ। ଏବଂ ଭଗବାନଙ୍କର ଅନ୍ତିମ ଅନୁଭୂତି ହେଉଛି ଭଗବତ ଅନୁଭୂତି। ଯେଉଁ ଅନୁଭୂତି ପ୍ରାପ୍ତ ହେବା ପାଇଁ ଆମେ ଭକ୍ତି ମାଧ୍ୟମରେ ହିଁ ଭଗବାନଙ୍କର ସେ ଅନୁଭୂତି ପ୍ରାପ୍ତ ହୋଇପାରିବା। ତେଣୁ ଏଇଠି କହୁଛନ୍ତି ଦେବତାମାନେ, ଯେଉଁ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି, ସାଧାରଣତଃ ମାୟାବାଦୀମାନେ ସେମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି, ମାୟାବାଦୀମାନେ ସେମାନେ ଭକ୍ତିକୁ ଗ୍ରହଣ କରନ୍ତି ନାହିଁ। ଜ୍ଞାନ ମାଧ୍ୟମରେ ସେମାନେ ନମୋ ନାରାୟଣାୟ, ଜଣେ ସନ୍ନ୍ୟାସୀ ଯେତେବେଳେ ଅନ୍ୟ ସନ୍ନ୍ୟାସୀକୁ ଦେଖନ୍ତି ସେ ଏଇଭଳି ଭାବରେ କୁହନ୍ତି। ଜ୍ଞାନ ଯେତେବେଳେ ଆମେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛେ ଆମେ ଅନ୍ତିମରେ ଆମେ ଭଗବାନ ହୋଇଯିବା, ଏଇଭଳି ଭାବରେ ତାଙ୍କର ଧାରଣା ଥାଏ। ଭଗବାନ କହିଲେ ସେଇ ବ୍ରହ୍ମ ଅନୁଭୂତି, ବ୍ରହ୍ମ ଆମେ ବ୍ରହ୍ମ। ତେଣୁ ଯାହା ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ, ଆମକୁ 50 ମିନିଟ୍ ଦିଆହେଇଥିଲା, ଆମେ ତା ଭିତରେ ମୁଖ୍ୟ ଶ୍ଳୋକ ପଳେଇଲାଣି। ତେଣୁ ଆମର ଏଇ ଯେଉଁ ମୁଖ୍ୟ ଶ୍ଳୋକ ବିଷୟରେ ଆଲୋଚନା କରିବା, କିନ୍ତୁ ଏତିକି ଆମେ ଜାଣିବା ଏଇ ଯେଉଁ ଜ୍ଞାନ ମାର୍ଗରେ ଯେଉଁମାନେ ଯେଉଁ ଅଗ୍ରସର ହେଉଛନ୍ତି, ସେଥିପାଇଁ ଆମର ହରଧର ମହାରାଜ କହୁଥିଲେ କଥା, ଏଇ 10:14 ଏଇ ଶ୍ଳୋକଟି ରହିଛନ୍ତି। ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେତା ଭବତୀ ବାର୍ତ୍ତା ସ୍ଥାନେ ସ୍ଥିତ ଶ୍ରୁତିଗତା ତନୁବାଂ ମନୋବୀର ଯେ ପ୍ରାୟଶ ଜିତୋ ଜିତୋ ପ୍ରସିଦ୍ଧ ସ୍ତ୍ରୀଲକ୍ଷା। ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ରାୟରାମଙ୍କ ସହିତ ସବୁ ଆଲୋଚନା ହେଇଛି, ସାଧ୍ୟ ସାଧନ କଳିଯୁଗରେ କେଉଁଟା ଉପାୟ ଆମେ ଭଗବାନଙ୍କୁ ଜାଣିବା। ଲୋକମାନେ ତ ଜାଣିନାହାନ୍ତି କେଉଁଟା ସାଧ୍ୟ, କ'ଣଟା ଲକ୍ଷ୍ୟ, ଆଉ ତାକୁ ହାସଲ କରିବା ପାଇଁ ପନ୍ଥା କଥା କ'ଣ ବୁଝିବେ। ତେଣୁ ଦୁଇଟି ଯାକ ପ୍ରଶ୍ନ ପଚାରିଥିଲେ ମହାପ୍ରଭୁ। ଯଦିଓ ମହାପ୍ରଭୁ ସବୁ ଜାଣନ୍ତି, କିନ୍ତୁ ତାଙ୍କ ଭକ୍ତଙ୍କୁ ଯଶ ଦେବା ପାଇଁ, ତାଙ୍କ ଭକ୍ତଙ୍କୁ କୃତାର୍ଥ କରିବା ପାଇଁ ସେ ପ୍ରଶ୍ନଟି ପଚାରିଥିଲେ ରାୟରାମାନନ୍ଦକୁ। ରାୟରାମାନନ୍ଦ ମଧ୍ୟ ହଡ଼ବଡ଼ ହେଇଗଲେ, କେଉଁଟା ଠିକ୍ କହିପାରିଲେ ନାହିଁ। ସେ ପ୍ରଥମେ କହିଲେ ବର୍ଣ୍ଣାଶ୍ରମ କଥା କହିଲେ, ବର୍ଣ୍ଣାଶ୍ରମ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ବର୍ଣ୍ଣାଶ୍ରମ ବର୍ଣ୍ଣାଶ୍ରମ ମାଧ୍ୟମରେ ନାନ୍ୟତ୍ୱ ତୋଷ କାରଣ ବୋଲି କୁହାଯାଇଛି, ଅନ୍ୟ କୌଣସି ଉପାୟ ନାହିଁ। ପୁରାଣ ଶାସ୍ତ୍ରମାନଙ୍କରେ ଯେଉଁ କଥା ରହିଛି ଆମେ ବୁଝିପାରିବା ନାହିଁ ଠିକ୍ ଭାବରେ। ତେଣୁ ମହାପ୍ରଭୁ ଯେତେବେଳେ କଥା କହିଲେ ରାୟାନନ୍ଦ, ରାୟାନନ୍ଦ ଭାବିଲେ ବୋଧେ ଏଇଟା ହେଉଛି ପ୍ରକୃତ ଆନ୍ସର। ମହାପ୍ରଭୁ କହିଲେ ନା, ଏଇଟା ନୁହଁ ଆନ୍ସର, ନୁହଁ ଏ ହଉ ବାହ୍ୟ ଆଗେ କହ ହାର, ଏଇଟା ଅନ୍ୟ ଯୁଗ ପାଇଁ ଥିଲା କିନ୍ତୁ କଳି ଯୁଗ ପାଇଁ ଏଇଟା ନୁହଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଏଇ ଶ୍ଳୋକଟି କହିଲେ ମହାପ୍ରଭୁ କହିଲେ ଏ ହୋ ହଏ, ଏଇଟା କଳି ଯୁଗ ପାଇଁ, ଇଏ ଆମେ ଜାଣିପାରିବା ଆମ ସାଧ୍ୟ କ'ଣ, ଆମ ଜୀବନର ଲକ୍ଷ୍ୟ କ'ଣ, ଏବଂ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ। ବର୍ତ୍ତମାନ ଆମ ଭୁବନେଶ୍ୱର ଚାଲିଛି ୱାର୍ଲଡ କ'ଣ ହକି କପ୍ ଚାଲିଛି, କେତେ ଲୋକ ଆସୁଛନ୍ତି, କେତେ ଟଙ୍କା ଦେଇ କେତେ ସମସ୍ତେ ପଢୁଛନ୍ତି, ଇଏ କରୁଛନ୍ତି, ତା ପାଇଁ କେତେ ଭୁବନେଶ୍ୱର କେତେ ପ୍ରକାର କାର୍ଯ୍ୟ ସବୁ ହେଇଛି। ଜୀବନର ଲକ୍ଷ୍ୟ କ'ଣ ଏବଂ ତାକୁ ହାସଲ କରିବାର ଉପାୟ କ'ଣ, କେତେ ଜଣ ଜାଣୁଛନ୍ତି ସେମାନେ। ଯାହା ହଉ, ଏହି ଜୀବନ ଲକ୍ଷ୍ୟକୁ ଅର୍ଜୁନ ମୋତେ ବୁଝିପାରିଲେ ନାହିଁ। ଭଗବତ ଗୀତାରେ ଭଗବାନଙ୍କୁ ଶରଣରେ ଗଲେ, ପ୍ରଭୁ କାର୍ପଣ୍ୟ ଦୋଷ ଉପହତ ସ୍ୱଭାବ ପୃଚ୍ଛାମି ତ୍ୱଂ ଧର୍ମ ସମ୍ମୁଢ ଚେତା ଯଶ୍ରେୟ ସା ନିଶ୍ଚିତ ଗୃହିତନ୍ମେ ଶିଷ୍ୟ ସ୍ତେହଂ ସାଧିମାଂ ତଂ ପ୍ରପନ୍ନମ୍। କ'ଣ ଲକ୍ଷ୍ୟ, ଶ୍ରେୟ କ'ଣ ଆମେ ଜାଣିନେ। ଭାଗବତ ମଧ୍ୟ ଏଇ 6ଟି ପ୍ରଶ୍ନ ଯେଉଁ ରହିଛି, ତା'ଦେହରୁ ଗୋଟିଏ ପ୍ରଶ୍ନ ହେଉଛି ସେଇଟା, ଆମର ଶ୍ରେୟ କ'ଣ। ଏଇ ସ୍ୱର୍ଣ୍ଣକାଦି ଋଷିମାନେ ଏହି ପ୍ରଶ୍ନଟି ପଚାରିଥିଲେ। ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏହି ସବୁ ଶ୍ଳୋକ ରହିଛନ୍ତି। ତତ୍ୟ ଅଞ୍ଜସା ଯୁଷ୍ମନ୍ ଭଗବତାଂ ଯଦ୍ ବିନିଶ୍ଚିତମ୍ ପୁଷାମେ ଏକାନ୍ତ ଶ୍ରେୟ ତନ୍ନ ସଂସ୍କୃତ ମରାସି। ଶ୍ଳୋକ କହିଲେ କଷ୍ଟ ଲାଗୁଛି, କାହିଁକି ଶ୍ଳୋକ କହୁଛନ୍ତି ବୋଲି କୁହାହେଉଛି, କିନ୍ତୁ ଶ୍ଳୋକରେ ଏଇସବୁ ଜିନିଷ ରହିଛି, ଶ୍ଳୋକ ଶୁଣିଲେ ଏଇଟା ଜାଣିବା, ନହେଲେ କଥା କହିଦେଲେ ଆପଣ କେମିତି ଜାଣିବେ ଶ୍ଳୋକ କେଉଁଠି ଅଛି ବୋଲି। ଯାହା ବି ହଉ, ଏଇ ଶ୍ରେୟ କେଉଁଟା ଲକ୍ଷ୍ୟ ଲୋକମାନେ ଜାଣିପାରୁନାହାନ୍ତି। ଯାହା ହଉ, ଏଇ ଯେଉଁ ସାଧ୍ୟ ସାଧନ ବିଷୟରେ କହୁଛନ୍ତି ମହାପ୍ରଭୁ, କହିଲେ ଏ କଳିଯୁଗ ପାଇଁ ଏଇଟା ହେଉଛି ଉପାୟ, ଆମେ ଜାଣିବା ଆମ ଲକ୍ଷ୍ୟ କ'ଣ, ଜୀବନର ଲକ୍ଷ୍ୟ କ'ଣ, ଏବଂ ଜୀବନ ଲକ୍ଷ୍ୟକୁ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ, ଏହି ଶ୍ଳୋକଠୁ ଜାଣିପାରିବା। ଜ୍ଞାନେ ପ୍ରୟାସମ ଉଦପାସ୍ୟ, ଆମେ ଜ୍ଞାନ ମାଧ୍ୟମରେ ଯେଉଁ ଚେଷ୍ଟା କରିବା ପାଇଁ ଜାଣିବା, ଆମେ କ'ଣ ଜୀବନ ଲକ୍ଷ୍ୟ, ଆମେ ଜ୍ଞାନ ମାଧ୍ୟମରେ ଚେଷ୍ଟା କରିବା ଜାଣିବା, ନା ଜାଣିପାରିବା ନାହିଁ, ତାକୁ ତ୍ୟାଗ କରିବାକୁ ପଡ଼ିବ। କ'ଣ କରିବା ତାହେଲେ, ନମନ୍ତ ଏବ ଜୀବନ୍ତି ସନ୍ମୁଖରେତା ଭବଦୀୟ ବାର୍ତ୍ତା ଭଗବାନଙ୍କ କଥା ଶୁଣିବାକୁ ପଡ଼ିବ। ଯେଉଁମାନେ ଭଗବାନ ଭକ୍ତ ତାଙ୍କ ମୁଖରୁ ଭଗବାନ କଥା ଶ୍ରବଣ କରିବାକୁ ପଡ଼ିବ। କାୟ ମନ ବାକ୍ୟରେ, କାୟରେ କ'ଣ ଶୁଣିବା ନା ଆମେ ତାଙ୍କୁ ପ୍ରଣାମ କରିବା, ଏସବୁ କଥା ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଭାଷାରେ କହିଛନ୍ତି, ମହାରାଜ ସେଦିନ କହୁଥିଲେ ସେ କଥା ସବୁ। ମନରେ ସେଇଟାକୁ ଚିନ୍ତା କରିବା, ବାକ୍ୟରେ ମୁଁ ଆପଣଙ୍କ ଶରଣରେ ଗଲି, ଏଇଭଳି ଭାବରେ କାୟ ମନ ବାକ୍ୟରେ ଯଦି ଆମେ ଭଗବାନ କଥା ଶ୍ରବଣ କରିବା, ତାହେଲେ ଯଦିଓ ଭଗବାନ ଅଜିତ, ଭଗବାନ ହେଉଛନ୍ତି ପ୍ରକୃତିରେ ଆମର ଲକ୍ଷ୍ୟ, ସେ ହେଉଛନ୍ତି ସାଧ୍ୟ। ତେଣୁ ଏଇ ଯଦି କଥା ଶ୍ରବଣ ମାଧ୍ୟମରେ ଆମେ ସାଧନ ତତ୍ତ୍ୱଟିକୁ ଜାଣିପାରିବା, କଥା ଶ୍ରବଣଟା ହେଉଛି ସାଧନ, ଏ ଭକ୍ତିର ଗୋଟେ ଅଙ୍ଗ, ଭକ୍ତିର ଯେଉଁ 9 ଅଙ୍ଗ ରହିଛି ଏ ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି। ତେଣୁ ଯାହା ହଉ, ଏଇଭଳି ଭାବରେ ଜ୍ଞାନ ମାଧ୍ୟମରେ ଆମେ ଆପଣଙ୍କୁ ଜାଣିପାରିବୁ ନାହିଁ, ଦେବତାମାନେ ପୂର୍ବ ଶ୍ଳୋକରେ କହିଥିଲେ। ତେଣୁ ଏ ଶ୍ଳୋକରେ କହୁଛନ୍ତି, ତତେ ଭୟଂ ଲୋକ ଶିଶୁଖ୍ୟାଦ୍ୟ, ପ୍ରଭୁ ଆପଣ ଯେଉଁ ସୃଷ୍ଟି କରୁଛନ୍ତି, ଆମକୁ ଯେଉଁ ଭୟଂ ଆମକୁ ସବୁ ସୃଷ୍ଟି କରୁଛନ୍ତି, ଆମେ କେଉଁଠୁ ଆସିଛେ ଆମେ ଜାଣିନେ, ଆମେ ଭାବୁଛେ ଆମେ ଏ ଶରୀର ପିତାମାତାଙ୍କଠାରୁ ଆସିଛେ, କିନ୍ତୁ ଆମର ପିତାମାତା କେଉଁଠୁ ଆସୁଛନ୍ତି, ସେମାନେ କେଉଁଠୁ ଆସୁଛନ୍ତି, ସେମାନେ କେଉଁଠୁ ଆସୁଛନ୍ତି, ଏ ବିଷୟରେ ଯଦି ଅନ୍ତିମରେ ଜାଣିବା, ସେତେବେଳେ ଜାଣିବା ଯେ ପ୍ରକୃତରେ ଭଗବାନ ହେଉଛନ୍ତି ମୂଳ କାରଣ। ସେଟା କୁହାଯାଇଛି ଯେ ଯେଉଁ ଭଗବାନ ହେଉଛନ୍ତି କ'ଣ, ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣମ, ସବୁ କାରଣର କାରଣ ହେଉଛନ୍ତି ଭଗବାନ। ଏଇ ହେଉଛି ଆମେ ଜାଣିବା ଆମର ପ୍ରକୃତ କାରଣ କିଏ, ନା ସିଏ ହେଉଛନ୍ତି ଭଗବାନ। ଦେବତାମାନେ ଏଇଟା ଜାଣିଥିଲେ, ଆପଣ ହେଉଛନ୍ତି ଆମର ସୃଷ୍ଟିକର୍ତ୍ତା, ଭଗବତ ଗୀତାରେ ଭଗବାନ କହିଲେ, ସେଇଟା ବି ସମସ୍ତେ ବୁଝିପାରନ୍ତି ନାହିଁ। ନମେ ବିଧୁ ସୁରଗଣା ପ୍ରଭବଂ ନ ମହର୍ଷ ଅହମ୍ ଆଦି ହି ଦେବାନା ମହର୍ଷିଣାଙ୍କ ସର୍ବସ୍ୱ, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଅର୍ଜୁନକୁ, ଭଗବାନ କେହି ବୁଝିପାରନ୍ତି ନାହିଁ, ନମେ ବିଧୁ, ଏମିତିକି ଦେବତାମାନେ ମଧ୍ୟ ବୁଝିପାରନ୍ତି ନାହିଁ। ମହର୍ଷ ଭଗବାନଙ୍କ ପ୍ରଭାବକୁ ମହର୍ଷିମାନେ ମଧ୍ୟ ମହାନ ଋଷି, ସାଧାରଣ ଋଷି ନୁହନ୍ତି, ମହାନ ଋଷିମାନେ ମଧ୍ୟ ବୁଝିପାରନ୍ତି ନାହିଁ। କାହିଁକି ବୁଝିପାରନ୍ତି ନା, ଭଗବାନ ହେଉଛନ୍ତି ସମସ୍ତଙ୍କର ମୂଳ, ଅହମ୍ ଆଦି ହି ଦେବାନା ମହର୍ଷିଣାଙ୍କ ଦେବତା ଏବଂ ମହର୍ଷିମାନଙ୍କର ଆଦି ବା ମୂଳ ହେଉଛନ୍ତି ଭଗବାନ। ତେଣୁ ଯେଉଁମାନେ ଭାଗ୍ୟବାନ ଜୀବ ବା ଭାଗ୍ୟବାନ ଦେବତା ହୁଅନ୍ତୁ ବା ଯିଏ ହୁଅନ୍ତୁ, ଯେଉଁମାନେ ଭଗବାନ ଜାଣୁଛନ୍ତି ସେମାନେ ବୁଝିବାକୁ ପଡ଼େ, ସେମାନେ ଭାଗ୍ୟବାନ, ସେମାନେ ଜାଣିଛନ୍ତି ପ୍ରଭୁ ଆମେ ଆପଣଙ୍କଠାରୁ ଆସୁଛୁ, ଆପଣ ହେଉଛନ୍ତି ଆମର ସୃଷ୍ଟିକର୍ତ୍ତା। ତମେଇବ ମାତା ଚ ପିତା ତମେଇବ, ତମେଇବ ବନ୍ଧୁ ସଖା ତମେଇବ, ତମେଇବ ବିଦ୍ୟାଂ ଦ୍ରବିଣଂ ତମେଇବ, ମମ ଦେବ ଦେବ। ଏ ଶ୍ଳୋକଟି କେଉଁଥିରେ ଅଛନ୍ତି ମୁଁ ଜାଣିନି, କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି ଆମେ ସମସ୍ତେ ଏଇ ଶ୍ଳୋକଟି କହୁଛେ, କିନ୍ତୁ ତମେଇବ କିଏ ଜାଣିନେ, ଆମେ ଖାଲି କହିଦେଉଛୁ ତମେଇବ, ଯେ ଦେବତା ପୂଜା କରୁଛନ୍ତି ସେ କହୁଛନ୍ତି ତମେଇବ ପିତା ତମେଇବ ମାତା, ଯିଏ ଅନ୍ୟ ଲୋକମାନଙ୍କୁ ଭଗବାନ ବୋଲି ପୂଜା କରୁଛନ୍ତି ସିଏ ବି ତାଙ୍କୁ କହୁଛନ୍ତି ତମେଇବ ମାତା ତମେଇବ ପିତା, କିନ୍ତୁ ପ୍ରକୃତ ତମେଇବ କହିଲେ ଏଇ ଭଗବାନ କୃଷ୍ଣ, ପରମ ଈଶ୍ୱର ପରମ କୃଷ୍ଣ, କୃଷ୍ଣ ହେଉଛନ୍ତି ମୂଳ, ଦେବତାମାନେ ସେଇଟା ଜାଣୁଛନ୍ତି। ତେଣୁ ସେ କହୁଛନ୍ତି ପ୍ରଭୁ ତତେ ଭୟଂ ଲୋକ ଶିଶୁଖ୍ୟାଦ୍ୟ, ଆପଣ ଯେଉଁ ସୃଷ୍ଟି କରୁଛନ୍ତି ଆଦ୍ୟ, ପ୍ରଥମେ ଯେତେବେଳେ ସୃଷ୍ଟି କରୁଛନ୍ତି ଆମକୁ ସୃଷ୍ଟି କରିଛନ୍ତି, ଭୟଂ କହିଲେ ଦେବତାମାନେ ସେମାନେ ମିଶିକି ପ୍ରାର୍ଥନା କରୁଛନ୍ତି, 33 କୋଟି ଦେବତା ଅଛନ୍ତି, 33 କୋଟି ଦେବତାଙ୍କର ସବୁ ରହିଛି, ସ୍ଥାନ ସବୁ ରହିଛି, ତେଣୁ ସେମାନେ ସବୁ ପ୍ରାର୍ଥନା କରୁଛନ୍ତି, ସେମାନେ କିଛି ସୃଷ୍ଟି କରିପାରୁନାହାନ୍ତି, ବହୁତ ଶକ୍ତି ତାଙ୍କର ଯଦିଓ ଅଛି କିନ୍ତୁ ସେ ସୃଷ୍ଟି କରିପାରୁନାହାନ୍ତି। ଭଗବାନ ଯଦି ପ୍ରେରଣା ନଦେବେ ଆମେ କିଛି କାର୍ଯ୍ୟ କରିପାରିବା ନାହିଁ, ଭଗବାନ ହେଉଛି ଉପଦ୍ରଷ୍ଟା ଅନୁମନ୍ତା ଚ, ଭଗବାନ ହେଉଛନ୍ତି ଅନୁମତି ପ୍ରଦାନ କଲେ ଆମେ ସବୁ କାର୍ଯ୍ୟ କରିପାରିବା। ଏସବୁ ବର୍ଣ୍ଣନା କରାଯିବ ଆସ୍ତେ ଆସ୍ତେ ପଞ୍ଚମଧ୍ୟାୟରୁ ସୃଷ୍ଟି କଥା ଆସିବ। ତେଣୁ ସେ କହୁଛନ୍ତି, ଦେବତାମାନେ କହୁଛନ୍ତି ପ୍ରଭୁ ତତେ ଭୟଂ ଲୋକ ଶିଶୁଖ୍ୟାଦ୍ୟ, ଶିଶୁଖ୍ୟା ସୃଷ୍ଟି, ସୃଷ୍ଟି ଆପଣ ହିଁ ସୃଷ୍ଟି କରୁଛନ୍ତି ଭଗବାନ। ଯଦି ଯେତେବେଳେ ନାରଦ ମୁନି ପଚାରିଲେ, ଦ୍ୱିତୀୟ ସ୍କନ୍ଧ 5 ଅଧ୍ୟାୟରେ ଏକଥା ରହିଛି, ନାରଦ ମୁନି କହୁଛନ୍ତି, ବ୍ରହ୍ମାଙ୍କର ପୁତ୍ର ନାରଦ ମୁନି, ସେ କହୁଛନ୍ତି ପ୍ରଭୁ ପିତାଜୀ ଆପଣ ତ ସବୁ ସୃଷ୍ଟିକର୍ତ୍ତା, ପୁଣି ଆପଣ କାହାକୁ ଧ୍ୟାନ କରୁଛନ୍ତି। ଏ ଦ୍ୱିତୀୟ ସ୍କନ୍ଧ 6 ଅଧ୍ୟାୟରେ ସବୁ ତାର ଉତ୍ତର ଦିଆଯାଇଛି। ତେଣୁ ବ୍ରହ୍ମା ସେ କଥା କହୁଛନ୍ତି, ପ୍ରକୃତରେ ମୁଁ ସୃଷ୍ଟି କରୁନାହିଁ, ଭଗବାନ ହେଉଛନ୍ତି ସବୁ ସୃଷ୍ଟିକର୍ତ୍ତା, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନ ମୋତେ ନିଯୁକ୍ତ କରିଛନ୍ତି, ଭଗବାନଙ୍କ ସୃଷ୍ଟିକୁ ବିସ୍ତାର କରୁଛି। ସୁଜାମି ତନ୍ୟୁକ୍ତ ହମ୍ ହରୋ ହରତି ତଦ୍ଵସ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧ୍ରୁବ, ମୁଁ ଯେଉଁ ସୃଷ୍ଟି କରୁଛି ମୁଁ ଗୋଟେ ଆପଏଣ୍ଟମେଣ୍ଟ ଲେଟର୍ ପାଇଛି, ଯେଉଁମାନେ 100 ଜନ୍ମ ଧରି 100 ଜନ୍ମ ଧରି ନିଜ ଧର୍ମକୁ ପାଳନ କରିବେ ଶହେ ଜନ୍ମ ପର୍ଯ୍ୟନ୍ତ, ତାହେଲେ ସେମାନେ ବ୍ରହ୍ମ ପଦ ପ୍ରାପ୍ତ ହେଇପାରିବେ। ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କଥା କହୁଛନ୍ତି ପ୍ରଚିତା ମାନଙ୍କୁ। ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ ବିରିଞ୍ଚିତା, ବିରିଞ୍ଚି ପଦ ପୋଷ୍ଟ ଜଣେ ପ୍ରାପ୍ତ ହେଇପାରିବ। ଆମର ଭୌତିକ ଜଗତରେ ସବୁ ଭାରତ ବର୍ଷରେ ଆମେ କହିବା ସବୁଠାରୁ ବଡ଼ ଚାକିରି ହେଉଛି IAS ଚାକିରି। ସେଭଳି ଭାବରେ ୟୁନିଭର୍ସରେ ସବୁଠୁ ବଡ଼ ଚାକିରି ହେଉଛି ବ୍ରହ୍ମା ପୋଷ୍ଟ, ଗୋଟିଏ ପୋଷ୍ଟ, ଗୋଟିଏ ପୋଷ୍ଟ ପାଇଁ କିଏ କ୍ୟାଣ୍ଡିଡେଟ୍ କେତେ ହେବେ। ଯେଉଁମାନେ ଶହେ ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିବେ ସେମାନେ ସେ ପୋଷ୍ଟ ପାଇବେ, କିନ୍ତୁ ଏଭଳିଆ ଜଣେ ଜୀବ ମିଳିବା ମଧ୍ୟ କଷ୍ଟ, ସବୁ କଳ୍ପରେ ଏଭଳିଆ ମିଳନ୍ତି ନାହିଁ। ତେଣୁ ଭଗବାନ ନିଜେ ବ୍ରହ୍ମା ହୁଅନ୍ତି, ଜୀବ ହେଉଛି ପ୍ରକୃତ ବ୍ରହ୍ମା, ଯିଏ ସେ ହେଉଛି ଜୀବତତ୍ଵ, କିନ୍ତୁ ସବୁ ସୃଷ୍ଟିର ଆରମ୍ଭରେ ବ୍ରହ୍ମାଙ୍କର ଯେଉଁ ଶହେ ବର୍ଷ ହେଇଯିବ ବ୍ରହ୍ମା ମଧ୍ୟ ଚାଲିଯିବେ, ପୁଣି ଗୋଟେ ସୃଷ୍ଟି ହେବ, ପୁଣି ବ୍ରହ୍ମା ଆସିବେ, ଏଇଭଳି ଭାବରେ ଚାଲିବ। ତେଣୁ ସେ ସମୟରେ ଯଦି ଦେଖିବେ କେହି ଉପଯୁକ୍ତ ଜୀବ ନାହାନ୍ତି, ଶହେ ଜନ୍ମ ଧରି ସ୍ୱଧର୍ମ ପାଳନ କରିନାହାନ୍ତି, ତେଣୁ ସେଠି କ'ଣ ହେବ? ତେଣୁ ସେଠି ଭଗବାନ ନିଜେ ବ୍ରହ୍ମା ରୂପରେ ଆସି ସେ ବ୍ରହ୍ମା ପୋଷ୍ଟକୁ ଧାରଣ କରନ୍ତି। ତେଣୁ ଏଇ ଯେଉଁ ବ୍ରହ୍ମା ଏତେ ବିରାଟ ବଡ଼ ପୋଷ୍ଟ ରହିଛି, ଚାକିରି ଜଣେ ପାଉଛନ୍ତି, ଏଇଭଳି ଭାବରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛନ୍ତି। ଆପଣ ଭାବିବେ ଗୋଟିଏ ପୋଷ୍ଟ ମୁଁ ଖାଲି କହିଦେଲି ଆମ ଏଇ ବ୍ରହ୍ମାଣ୍ଡ ପାଇଁ ଗୋଟିଏ ପୋଷ୍ଟ, କିନ୍ତୁ ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛନ୍ତି, ଅନେକ ବ୍ରହ୍ମା ରହିଛନ୍ତି। ଯେତେବେଳେ ବ୍ରହ୍ମା ଥରେ ଯାଇଥିଲେ, ଆପଣମାନେ ଶୁଣିଥିବେ କଥା, ତଥାପି କହିଦେଉଛି ଯେ ଯେତେବେଳେ ଯାଇଥିଲେ ବ୍ରହ୍ମା, ଯେ ଭୌତିକ ଜଗତ ସବୁଠୁ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା, ତେଣୁ ତାଙ୍କର ମଧ୍ୟ କିଛି କିଛି ଗର୍ବ ହେଇଯାଇଥାଏ। ତେଣୁ ସେ ଯାଇଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଦ୍ୱାରକାରେ ଭଗବାନଙ୍କ ଲୀଳା ଚାଲିଥିଲା। ତେଣୁ ଭଗବାନ ଜାଣିପାରିଲେ ତାଙ୍କର ଭକ୍ତଙ୍କର ଗର୍ବ ହେଇଛି, ସେ ଭକ୍ତଙ୍କର ଗର୍ବକୁ ନାଶ କରନ୍ତି ଭଗବାନ। ତେଣୁ ସିଏ ପଚାରିଲେ, ଦ୍ୱାରପାଳୁ କହିଲେ ପଚାର କେଉଁ ବ୍ରହ୍ମା ଆସିଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ବ୍ରହ୍ମା କ'ଣ ଦୁଇ ଜଣ ଅଛନ୍ତି ଯେ କହିବା ଆମ ଇସ୍କନ ଭୁବନେଶ୍ୱର ପ୍ରେସିଡେଣ୍ଟ ମୁଁ ଆସିଛି, ବା ବହୁତ ପ୍ରେସିଡେଣ୍ଟ ଅଛନ୍ତି ଇସ୍କନର, ସେ କହିବେ ମୁଁ ଇସ୍କନ ଭୁବନେଶ୍ୱର ପ୍ରେସିଡେଣ୍ଟ, ବା ଏଇଭଳି ଭାବରେ କହିବେ ଆଇଡେଣ୍ଟିଟି ଦେବେ। କିନ୍ତୁ ବ୍ରହ୍ମା ତ ଗୋଟିଏ ପୋଷ୍ଟ, ଆଉ ତ କେହି ଦ୍ୱିତୀୟ ବ୍ରହ୍ମା ନାସ୍ତି। ତେଣୁ କିନ୍ତୁ ଯେତେବେଳେ ଭଗବାନ ପଚାରିଛନ୍ତି, ତେଣୁ ସେ ପାଧେଇ ପଚାରିଲେ, ଚିନ୍ତା କଲେ କ'ଣ ତାଙ୍କର ପରିଚୟ ଦେବେ, ଯଦିଓ ସେ କହିଲେନି ମୁଁ ହେଉଛି ଗର୍ଭଦୋଷ ବିଷ୍ଣୁଙ୍କର ପୁତ୍ର ବୋଲି କହିଲେ ନାହିଁ। ସେ କହିଲେ ଗର୍ଭଦୋଷ ବିଷ୍ଣୁଙ୍କ ଭିତରେ ସେ ତ ଜାଣିପାରିଲେ ନାହିଁ, ନିଜେ ବହୁତ ଚେଷ୍ଟା କଲେ, ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ବହୁତ ଚେଷ୍ଟା କଲେ ତାଙ୍କର ତାଙ୍କର ପିତା କିଏ ଜାଣିବା ପାଇଁ ଜାଣିପାରିଲେ ନାହିଁ। ଅନେକ ଜନ ବିତିଗଲା, ମାନେ ବହୁତ ସମୟ ବିତିଗଲା, ବହୁତ ବର୍ଷ ବିତିଗଲା। ଯାହା ହଉ, ସିଏ ପରିଚୟ ଦେଲେ ମୁଁ ହେଉଛି ଚାରି କୁମାରଙ୍କର ପିତା, ସନକ ସନାତନ ସନାତନ ସନନ୍ଦ କୁମାର ଚତୁସନଙ୍କ ମୁଁ ପିତା ଆସିଛି, ଏଇଟା କହିବେ ମୋର ଏଇ ପରିଚୟ ହେଉଛି ଏଇଟା। ତେଣୁ ଯେତେବେଳେ ସେଇଟା କହିଲେ ତାଙ୍କୁ ପରମିଶନ ମିଳିଲା, ବ୍ରହ୍ମାଙ୍କୁ ପରମିଶନ ମିଳିଲା, ସେ ଆସିଲେ। ତେଣୁ ବ୍ରହ୍ମା ସାଙ୍ଗେ ସାଙ୍ଗେ କହିବେ ଏବେ କ୍ୱେଶ୍ଚିନ୍ ମୋର ପ୍ରଶ୍ନ ରହିଛି, କିନ୍ତୁ ଭଗବାନ ବ୍ରହ୍ମାଙ୍କୁ ପଚାରିବା ଦରକାର, ଭଗବାନ ସବୁକି ଜାଣନ୍ତି, ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ, ସବୁକି ଜାଣନ୍ତି ଭଗବାନ। ତେଣୁ ବ୍ରହ୍ମା ପଚାରିବା ପୂର୍ବରୁ ଭଗବାନ ସ୍ମରଣ କରିଦେଲେ ଅନ୍ୟ ବ୍ରହ୍ମାଣ୍ଡମାନଙ୍କୁ ବ୍ରହ୍ମାଙ୍କୁ। ତେଣୁ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, କିଏ ଦଶମୁଖ ବ୍ରହ୍ମା, କିଏ ଶହେମୁଖ ବ୍ରହ୍ମା, କିଏ ହଜାର ମୁଖ ବ୍ରହ୍ମା, କିଏ ଦଶ ହଜାର ମୁଖ ବ୍ରହ୍ମା। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ସେମାନଙ୍କ ଆଗରେ ଇଏ ଗୋଟେ ମଶା ଭଳି ରହିଛନ୍ତି, ଗୋଟେ ହାତୀ ତୁଳନାରେ ଯେଉଁ ମଶା ଯେଉଁଭଳି ଭାବେ ରହେ ସେଇଭଳି ଭାବେ ରହିଛନ୍ତି। ସେ ବ୍ରହ୍ମାମାନେ ଆକୁ ଦେଖିପାରୁନାହାନ୍ତି, ସେ ବ୍ରହ୍ମାମାନେ, କିନ୍ତୁ ଇଏ ବ୍ରହ୍ମା ତାଙ୍କୁ ଦେଖୁଛନ୍ତି। ସେ ବ୍ରହ୍ମାମାନେ ଭଗବାନଙ୍କୁ ପ୍ରଣାମ କରି, ଭଗବାନଙ୍କ ସହିତ ସ୍ତୁତି କରି ସେମାନେ ସବୁ ବିଦାୟ ନେଇକି ଯାଉଛନ୍ତି। ତେଣୁ ବ୍ରହ୍ମାଙ୍କର ପ୍ରଶ୍ନ ପଚାରିବା ଦରକାର ପଡ଼ିଲା ନାହିଁ। ଏଇ ପ୍ରସଙ୍ଗରେ ଆମର ଥରେ କଥା ଅଛି, ଆମର ଶିଶୁ ଆମର ଆମର ସତ୍ୟନନ୍ଦନ ପ୍ରଭୁ କଥା କହୁଥିଲେ, ପ୍ରଭୁପାଦ ମହାରାଜ ଆସିଥିଲେ ଆମର ଓଡ଼ିଶାକୁ ଆସିଥିଲେ 1977 ମସିହାରେ। ତେଣୁ ସେହି ସମୟରେ ପ୍ରଭୁପାଦ ମହାରାଜ, ତାଙ୍କର ତ ବହୁତ ଫରେନ୍ ଶିଷ୍ୟମାନେ ସବୁ ଆସିଥିଲେ, ଆମର ଗୋରବନ୍ଧୁ ସ୍ୱାମୀ ମହାରାଜ ମଧ୍ୟ ଥିଲେ। ତେଣୁ ସେଇଠି ଜଣେ ସଚ୍ଚିନନ୍ଦନ ପ୍ରଭୁ ମଧ୍ୟ ସେଇଠି ଥିଲେ, ଜଣେ ଭକ୍ତ ଜଣେ, ସେ ବହୁତ ଗୋଟେ ମାନେ ଇଏ କ'ଣ ମାନେ କ'ଣ ସମାଜର ଇଏ ପବ୍ଲିସର ଜଣେ ସେଇଭଳିଆ ଜଣେ ଜର୍ଣ୍ଣାଲିଷ୍ଟ ଜଣେ, ସିଏ ପ୍ରଭୁ ଜାଣିଥିବେ, ସିଏ ତାଙ୍କର ଗୋଟେ ପ୍ରଶ୍ନ ଥିଲା, ସେ ସବୁଆଡ଼େ ପଚାରୁଛନ୍ତି, ସେ ପ୍ରଶ୍ନର କିଏ ଉତ୍ତର ପାଇପାରନ୍ତି ନାହିଁ, ବହୁତ ବିଶିଷ୍ଟ କ'ଣ ଧର୍ମ ନେତାମାନଙ୍କ ସହିତ କଥା ହେଉଛି ସବୁ ହେଇଛି, କିନ୍ତୁ ସେ ପ୍ରଶ୍ନର ଉତ୍ତର ପାଇପାରନ୍ତି ନାହିଁ।
ତେଣୁ ଏଇ ସୌଭାଗ୍ୟକ୍ରମେ ସେ ଆସି ପହଞ୍ଚିଲେ ଆମର ଯୋଉ କୁଟୀର ଯୋଉ ସରକାର ଭାଙ୍ଗି ଦେଇଛନ୍ତି ସେଇ କୁଟୀରରେ ପ୍ରଭୁପାଦ ମହାରାଜ ଥିଲେ, ସେ ଆସି ପହଞ୍ଚିଲେ। ତେଣୁ ସତ୍ୟନନ୍ଦନ ପ୍ରଭୁ ମଧ୍ୟ ସେଇଠି ଥିଲେ। ପ୍ରଭୁପାଦ ମହାରାଜ ତାଙ୍କର ଶିଷ୍ୟମାନଙ୍କ ସହିତ ଆଲୋଚନା କରୁଥିଲେ, ଗୋଟେ କଥା ପ୍ରସଙ୍ଗ ଚାଲିଥିଲା, ସାଙ୍ଗେ ସାଙ୍ଗେ ସେ କଥାଟା ବନ୍ଦ କରିଦେଇ ଗିରି ସେ କହିଲେ ଚୈତନ୍ୟ ଚରିତାମୃତ ଆଣ, ଚୈତନ୍ୟ ଚରିତାମୃତକୁ। ତେଣୁ ସତ୍ୟନନ୍ଦନ ପ୍ରଭୁ କହୁଛନ୍ତି ଗୋଟେ ବୋଧେ ବୁଢା ହେଇଗଲାଣି, ତାଙ୍କର ମସ୍ତକ ଟିଭିବାର କାମ କରୁନି, ଏଇଭଳିଆ ସେ ଚିନ୍ତା କରିଦେବେ। କିନ୍ତୁ ଯାହା ହଉ, ଚୈତନ୍ୟ ଚରିତାମୃତ ମଗା ହେଲା। ସେ ଚୈତନ୍ୟ ଚରିତାମୃତରେ ସେ ଗୋଟେ କହିଲେ ଏଇଟା ପଢ ବୋଲି, ସେଇଟା ପଢ଼ିଲାରୁ ସେ ତାର ଉତ୍ତର ମାନେ ସେଇଟାକୁ ବ୍ୟାଖ୍ୟା କଲେ। ଏଇ ଯେଉଁ ଜର୍ଣ୍ଣାଲିଷ୍ଟ ଜଣଙ୍କ ସେ ପ୍ରଶ୍ନ ପଚାରି ନାହାନ୍ତି, କିନ୍ତୁ ସେ ପ୍ରଶ୍ନର ଉତ୍ତର ପାଇଗଲେ। ତାପରେ ସେ କହୁଥିଲେ ଆମର ସଚିନନ୍ଦନ ପ୍ରଭୁ କହିଲେ ପ୍ରକୃତରେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ। ମୁଁ ଜାଣିପାରିଲି ପ୍ରକୃତରେ, ମୋ ଯେଉଁ ପ୍ରଶ୍ନର ପଚାରିବା ପୂର୍ବରୁ ସେ କହିଦେଲେ ଉତ୍ତର। ତେଣୁ ଭଗବାନଙ୍କର ଭଳି ଶକ୍ତି ମଧ୍ୟ ତାଙ୍କର ସବୁ ରହିଛି, ଭଗବାନ ଭକ୍ତଙ୍କର ଶକ୍ତି ରହିଛି। ଯାହା ହଉ, ଏ ପ୍ରସଙ୍ଗ କାହିଁକି ଆସିଲା ଯେ ମାନେ ଏଇଟାକୁ ଦେବତାମାନେ ଜାଣୁଛନ୍ତି ପ୍ରକୃତରେ ଆପଣ ହେଉଛନ୍ତି ଆମର ସୃଷ୍ଟିକର୍ତ୍ତା, ଏତିକି ଯେଉଁମାନେ ଜାଣନ୍ତି ସେମାନେ ପ୍ରକୃତରେ ଧନ୍ୟ ଭାଗ୍ୟବାନ ଜୀବ। ପ୍ରକୃତରେ ଭଗବାନ ହେଉଛନ୍ତି ସୃଷ୍ଟିକର୍ତ୍ତା, ବ୍ରହ୍ମାସିକତା କହିଥିଲେ। ମୁଁ ଯେଉଁ ଏଇଥିରୁ ଆସିଲା, ଏଇ ସୁଜାମି ନା ତିନୁକ୍ତ ନିଯୁକ୍ତ ହମ୍, ଭଗବାନ ମୋତେ ଆପଏଣ୍ଟମେଣ୍ଟ ଦେଇଛନ୍ତି। ଅନେକ ଜୀବ ହୁଏତ ପାଇପାରନ୍ତି, ସେଇ ପୋଷ୍ଟ ପାଇପାରନ୍ତି, ଗୋଟିଏ ବ୍ରହ୍ମାଣ୍ଡରେ ପାଇପାରିବେ ନାହିଁ, ଅନେକ ଅନ୍ୟ ବ୍ରହ୍ମାଣ୍ଡରେ ସବୁ ରହିବେ, ଅନେକ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛନ୍ତି, ନୁହଁ ଖାଲି ଗୋଟିଏ ବ୍ରହ୍ମାଣ୍ଡ ରହିଛି, ବ୍ରହ୍ମାଣ୍ଡ ରହିଛି ଗୋଟିଏ ବ୍ରହ୍ମାଣ୍ଡ ରହିଛି, ଆଉ ସବୁ ମାନେ ଫେଲ୍ ହେଇଯିବେ ନା? ଯିଏ ଶହେ ଜନ୍ମରେ ପ୍ରାପ୍ତ ହେଇଯିବ ସେମାନେ ପ୍ରାପ୍ତ ହେଇଯିବେ, କି ବ୍ରହ୍ମା ପଦକୁ ପ୍ରାପ୍ତ ହେବେ। ତେଣୁ ସେ ସେଇ ବ୍ରହ୍ମା କହୁଛି ସେ କଥା, ପ୍ରକୃତରେ ମୁଁ ଯେଉଁ ସୃଷ୍ଟି କରୁଛି, ଭଗବାନ ମୋତେ ଚାକିରି ଦେଇଛନ୍ତି, ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି। ଆମେ ଯେଉଁ ଶୁଣୁଥିଲେ ବ୍ରହ୍ମାଙ୍କର ଭୟ ଆସିଗଲା ସସ୍ପେଣ୍ଡ ହେଇଯିବେ ବୋଲି, ସେ ପରେ ଆସିବ ଆସିବ ସେ କଥା, ସେ ସୁକୋଟି ଅଛନ୍ତି। ଯେତେବେଳେ ଯାଇଥିଲେ ବ୍ରହ୍ମା ଚୋରି କରିକି ନେଇଗଲେ, ଯେତେବେଳେ ଗଲେ ବ୍ରହ୍ମ ଲୋକ ଦେଖିଲା ବେଳକୁ ବ୍ରହ୍ମାଙ୍କ ପୋଷ୍ଟ ଚାଲିଗଲାଣି, ଆଉ ଜଣେ ବ୍ରହ୍ମା ସେ ଟୁରେ ବସିଗଲେଣି। ବିରଳ ଆଗ ଉଚ୍ଚ ତାଙ୍କ ବାକ୍ୟରେ ମହାରାଜ କହୁଥିଲେ ସେ କଥା ସବୁ। ମୁଁ ଯଦିଓ ଭାଗବତ ସବୁଦିନ ଶ୍ରବଣ କରୁନଥିଲି, କିନ୍ତୁ ବାହାରେ ଯାଇକିରି ମଧ୍ୟ ଶୁଣୁଥିଲି, ମାନେ ନେଟ୍ରେ ସବୁ ରହିଛି, ଫେସବୁକ୍ରେ ଆସୁଥିଲା ସବୁ। ଯାହା ହଉ, ଏଇଭଳି ଭାବରେ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଭଗବାନଙ୍କ ଦ୍ୱାରା ନିଯୁକ୍ତ ହେଇଛନ୍ତି ସେ। ତେଣୁ ଦେବତାମାନେ ସେ କଥା ଜାଣିଲେ, ପ୍ରକୃତରେ ଆପଣ ହିଁ ଆମର ସୃଷ୍ଟିକର୍ତ୍ତା, ତତେ ଭୟଂ ଲୋକ ଶିଶୁକ୍ଷା ଆଦ୍ୟ, ସୃଷ୍ଟି କରିବା ଆପଣ ଆମକୁ ସୃଷ୍ଟି କରିଛନ୍ତି। ପ୍ରଥମେ ଦେବତାମାନଙ୍କୁ ସୃଷ୍ଟି କଲେ ସେମାନେ ଦାୟିତ୍ୱ ରହିବେ ନା, ମ୍ୟାନେଜମେଣ୍ଟ ସବୁ କରିବେ, ସବୁ ରହିଛି। ତେଣୁ ତୋୟାନୁ ସୃଷ୍ଟା ତ୍ରିଭୀର ଆତ୍ମଭୀଷ୍ମ, ପ୍ରଭୁ ଆପଣ ଏଇ ଯେଉଁ ସୃଷ୍ଟି କରୁଛନ୍ତି, ଗୋଟିଏ ପରେ ଗୋଟିଏ ସୃଷ୍ଟିକୁ ଆମେ କହିଲେ, ମତତ୍ଵ ମତତ୍ଵରୁ ଅହଙ୍କାର, ଅହଙ୍କାରରୁ ଗୁଣର ପ୍ରଭାବରେ ସବୁ ଗୋଟିଏ ପରେ ଗୋଟିଏ ସୃଷ୍ଟି ହେଉଛି। ଏସବୁ ଯେଉଁ ଅନୁସୃଷ୍ଟା ଗୋଟିଏ ପରେ ଗୋଟିଏ ସବୁ ତ୍ରିଭୀର ଆତ୍ମଭୀଷ୍ମ, ତ୍ରିଭୀ ଏଇ ତିନୋଟି ଗୁଣର ସବୁ ଚାଲିଛି, ଲୀଳା ଖେଳା ଚାଲିଛି ଏ ତିନୋଟି ଗୁଣରେ, ସତ୍ୟ ରଜତମ ତିନି ଗୁଣରେ ସମସ୍କିଛି ଚାଲିଛି କାର୍ଯ୍ୟ। ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ, ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦିବିଶୁ ବା ପୁନଃ ସତ୍ୟଙ୍କ ପ୍ରକୃତି ଯାଇ ମୁକ୍ତି ଯଦିବି ସାତ ଦିବି ଗୁଣେଇ। ଆମେ ଏମିତି କିଛି ଜିନିଷ ପାଇବା ନାହିଁ ଯିଏକି ତିନି ଗୁଣରୁ ଉର୍ଦ୍ଧ୍ୱରେ ରହିଛି, କାରଣ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଭଗବାନ ତ୍ରିଗୁଣ 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 କହିକରି ଅନ୍ତିମରେ ଅଷ୍ଟାଦଶ ଅଧ୍ୟାୟରେ କହିଲେ, ଅର୍ଜୁନ ମୁଁ କେତେ ତୁମକୁ ତ୍ରିଗୁଣ ବିଷୟରେ କହିବି, ତ୍ରିଗୁଣ ବିଷୟରେ ଗୋଟେ ଚାପ୍ଟର ଦେଇଦେଲେ ଚତୁର୍ଦ୍ଦଶ ଅଧ୍ୟାୟ ଗୁଣତ୍ର ବିଭାଗ ଯୋଗ, କିନ୍ତୁ ପୁଣି ସେଇ ତ୍ରିଗୁଣ କହିକି ଅସ୍ତବ୍ୟରେ କହିଲେ, ଅର୍ଜୁନ ମୁଁ ତୁମକୁ ତ୍ରିଗୁଣ ବିଷୟରେ କହିପାରିବି ନାହିଁ, ଏତିକି ଜାଣ ନ ତଦସ୍ତି ପୃଥିବ୍ୟାଂ ବା ଏ ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ, ଦେବୀ ଦେବୀ ସୁବା ପୁନଃ ଦେବଲୋକଠୁ ଆରମ୍ଭ କରି ସବୁଠାରେ ଯଦି ବି ସେ ଦେବି ଗୁଣେ, କେହି ତ୍ରିଗୁଣରୁ ମୁକ୍ତ ନୁହନ୍ତି। ସମୟ ହେଇଗଲା ବୋଧେ ନା କ'ଣ ନା ବାପା, ଠିକ ଅଛି, ସମୟ ବୋଧେ ହେଇଗଲାଣି, ଆମର ପ୍ରଭୁ ଘଣ୍ଟା ଦୁଖୁଥିଲେ। ଯା ହଉ, ତେଣୁ ଏଇଭଳି ଭାବରେ ତ୍ୱୟାନୁ ସୃଷ୍ଟା ତ୍ରିଭୀର ଆତ୍ମଭୀଷ୍ମ, ଆପଣ ଏଇ ତିନି ଗୁଣରେ ସମସ୍ତେ ସୃଷ୍ଟି କରୁଛନ୍ତି, ଭୌତିକ ଜଗତ ହେଉଛି ତିନି ଗୁଣରେ ସୃଷ୍ଟି, ସବୁକିଛି ତ୍ରିଗୁଣରୁ ଆମେ ଶୁଣିଲେ ନା, ତ୍ରିଗୁଣର ସତ୍ୱ ରଜ ତମ ଗୁଣର ସବୁ ଚାଲିଛି, ଖେଳା ଚାଲିଛି ଏଠି, ତ୍ରିଗୁଣର ଖେଳା ଚାଲିଛି ଏଠି। ସର୍ବେ ବିଯୁକ୍ତ ସ୍ୱ ବିହାର ତନ୍ତ୍ରମ, କିନ୍ତୁ ଆମେ ସୃଷ୍ଟି ହେଇକିରି ମଧ୍ୟ ଆପଣଙ୍କଠାରୁ ଆଉ ବିଯୁକ୍ତ ହେଇଯାଇଛୁ, ଆମେ ପ୍ରକୃତରେ ଆମେ ଏଇ ଯେଉଁ ଦୁଃଖ ଭୋଗ କରୁଛେ ଭଗବାନର ବିଯୁକ୍ତ ହେଇଯାଇଥିବାରୁ ଏଇସବୁ ଦୁଃଖ ଭୋଗ କରୁଛେ। ଭଗବାନ ସହିତ ଯେଉଁ ଯୁକ୍ତ ହେଇଯିବା, ଯୁକ୍ତ ହାର ବିହାରସ୍ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବୋଧସ୍ୟ ଯୋଗ ଭବତି ଦୁଃଖା, ଦୁଃଖର ଅନ୍ତ ହେଇଯିବ ଯଦି ଆମେ ଭଗବାନ ସହିତ ଯୁକ୍ତ ହେଇଯିବା।
ଭଗବାନ ସହିତ ବିଯୁକ୍ତ ହେଲେ ଆମର ଦୁଃଖ ଆସିଯିବ, ସେ କଥା ଦେବତାମାନେ କହୁଛନ୍ତି। ସର୍ବେ ବିଯୁକ୍ତ ସ୍ୱବିହାରତନ୍ତ୍ର, ସ୍ୱବିହାରତନ୍ତ୍ର ପର ସ୍ୱତନ୍ତ୍ର, ସ୍ୱବିହାରତନ୍ତ୍ର ସ୍ୱତନ୍ତ୍ର ସ୍ୱତନ୍ତ୍ରତା, ଆମର ଯେଉଁ ସ୍ୱତନ୍ତ୍ରତା ରହିଛି ଆମେ ଭାବୁଛେ ଆମର କ'ଣ ଦେଶ ସ୍ୱାଧୀନ ହେଇଗଲା, ସ୍ୱତନ୍ତ୍ର ହେଇଗଲା, କିନ୍ତୁ କ'ଣ ସ୍ୱତନ୍ତ୍ର ହେଲା? ସେଇ ତ ପରତନ୍ତ୍ର ରହିଛନ୍ତି। ପ୍ରକୃତରେ ଆମର ଯେଉଁ ସ୍ୱତନ୍ତ୍ରତା ରହିଛି, ଇଏ ହେଉଛି ଭଗବାନଙ୍କର ଗୋଟେ ଗୁଣ। ଭଗବାନ ହେଉଛନ୍ତି ପୂର୍ଣ୍ଣ ସ୍ୱତନ୍ତ୍ର। ଭାଗବତମ ପ୍ରଥମ ଶ୍ଳୋକରେ ଏକଥା କୁହାଯାଇଛି, ସ୍ୱରାଟ ବୋଲି କୁହାଯାଇଛି, ଭଗବାନ ହେଉଛନ୍ତି ସ୍ୱତନ୍ତ୍ର। କିନ୍ତୁ ଆମେ ଭଗବାନଙ୍କର ଅଂଶ ହେଇଥିବା ହେତୁ ଆମର କିଛି ସ୍ୱତନ୍ତ୍ରତା ରହିଛି, ଭଗବାନ ସେ ସ୍ୱତନ୍ତ୍ରତାରେ ହସ୍ତକ୍ଷେପ କରନ୍ତି ନାହିଁ। ତେଣୁ ଏଇ ସ୍ୱତନ୍ତ୍ରତାର ଯଦି ଆମେ ସଦୁପଯୋଗ କରିବା, ତାହେଲେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇଯିବା, ଭଗବାନଙ୍କର ସେବା କରିବା, ଭଗବାନଙ୍କ ସହିତ ନିଯୁକ୍ତ ହେଇଯିବା, ଯୁକ୍ତ ହେଇଯିବା। କିନ୍ତୁ ସ୍ୱତନ୍ତ୍ରତା ଯଦି ଅସଦ୍ବ୍ୟବହାର କରିବା, ତାହେଲେ ଆମେ ବିଯୁକ୍ତ ହେଇଯିବା, ଭଗବାନଙ୍କଠାରୁ ଅଲଗା ହେଇଯିବ। ସ୍ୱବିହାରତନ୍ତ୍ର, ଆମେ ଭାବୁଛେ ସ୍ୱତନ୍ତ୍ର, ଆମେ ନିଜ ଇଚ୍ଛାରେ ଯାହା ଚାହିଁବା ତାହା କରିପାରିବା। ତେଣୁ ଏସବୁ ପ୍ରଶ୍ନଟି ଜଣେ ପଚାରନ୍ତି ଯେ ଭଗବାନଙ୍କୁ ଯଦି ଭୁଲିଗଲେ, ଯେଉଁ ତାହେଲେ ଭଗବାନ ଭୁଲିଗଲେ ସେ ତାର ଯାହା କାର୍ଯ୍ୟ କରିବ, ତାହା ଇଚ୍ଛା ତାହା କରିବ, ତାହା ନୁହଁ। ସେଇ ଭଗବାନଙ୍କର ଯଦି ଆମେ ଚାହିଁବା, ଭଗବାନଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ମାଧ୍ୟମ ରହିବା, ନହେଲେ ବହିରଙ୍ଗା ଶକ୍ତି ମାଧ୍ୟମ ରହିବା। ପ୍ରଭୁପାଦ ମହାରାଜ ଏ ପ୍ରଶ୍ନର ଉତ୍ତର ଦିଅନ୍ତି, ଯେମିତି ସରକାରଙ୍କର ନିୟମ ରହିଛି, ସରକାରଙ୍କ ନିୟମ ଯେଉଁମାନେ ଭଙ୍ଗ କରିବେ ସେମାନେ ଜେଲ୍ ରହିବେ, ଜେଲ୍ର ନିୟମ ଅନୁସାରେ କାର୍ଯ୍ୟ କରିବେ, ତାଙ୍କ ମନ ଇଚ୍ଛା କାର୍ଯ୍ୟ କରିପାରିବେ ନାହିଁ। ତେଣୁ ଆମର ଯେଉଁ ସ୍ୱତନ୍ତ୍ରତାର ଯେତେବେଳେ ଅପବ୍ୟବହାର କରିବା, ସେତେବେଳେ ଆମେ ଏଇ ତ୍ରିଗୁଣ ଭିତରେ ରହିକରି କାର୍ଯ୍ୟ କରିବା, ତ୍ରିଗୁଣ ଦ୍ୱାରା ବନ୍ଦୀ ହେଇକି ରହିବା। ତେଣୁ ଯଦି ଆମେ ସ୍ୱତନ୍ତ୍ରତା ସଦ୍ବ୍ୟବହାର କରିବା, ତାହେଲେ ଭଗବାନ ସହ ଯୁକ୍ତ ହେଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ନ ଶକ୍ନୁମ୍ ତତ୍ ପ୍ରତିହର୍ତ୍ତବେତେ, ପ୍ରଭୁ ଆମେ ଏଇ ଯେଉଁ କାର୍ଯ୍ୟ ସବୁ କରୁଛୁ, ଆମେ ଆପଣଙ୍କୁ ଅର୍ପଣ କରୁନାହୁଁ, ଆପଣଙ୍କ ପାଖରେ ଯୁକ୍ତ ହେଉନାହୁଁ, ତେଣୁକରି ଆମେ ଏ ଦୁଃଖ ଭୋଗ କରୁଛୁ, ଆମର ଶକ୍ତି ଆସୁନାହିଁ। ଏସବୁ ବିଭିନ୍ନ ପ୍ରକାର ସ୍ତୁତି କରିବେ, ବ୍ରହ୍ମା ଦେବତାମାନେ ଭଗବାନ ସ୍ତୁତି କରି, ତାପରେ ଭଗବାନ ଯେତେବେଳେ ତାଙ୍କୁ ସାମର୍ଥ୍ୟ ପ୍ରଦାନ କରିବେ, ସେତେବେଳେ ସେ ସୃଷ୍ଟି ଆରମ୍ଭ କରିବେ। ତେଣୁ ଏଇଭଳି ଭାବରେ କଥା ସବୁ ରହିଛନ୍ତି। ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପ୍ରଶ୍ନ ପଚାରିବା, କିଛି କେଉଁଠି ରହିଲା, ବାକି କିଛି ଛାଡ଼ିଗଲି, କି ସନ୍ଦେହ ରହିଲା, କି କ୍ୱେଶ୍ଚିନ୍ ରହିଛି? ଏଇଟା ହଉଛି ସର୍ବୋତ୍ତମ ପଥ ହଉଛି ଭଗବାନ ପାଇଁ କାମ କରିବା। ଆମେ ଜୀବର ସ୍ୱରୂପ ଆମର ରହିଛି, ଆମର ଯଦି କୁହାଯିବ ଧର୍ମ ବିଷୟରେ କୁହାଯିବ, ପ୍ରକୃତରେ ଜୀବର ଧର୍ମ କ'ଣ? ଯେଉଁ ରହିଛି ଯେଉଁ ସବୁ ଜିନିଷ ଆମେ ଦେଖିବା, ଧର୍ମ ଯେଉଁ ଗୋଟେ ପ୍ରଭୁପାଦ ମହାରାଜ କହିଛନ୍ତି, ଧର୍ମଟା କହିଲେ ଆମେ ଭାବୁଛେ ରିଲିଜିଅନ୍, କିନ୍ତୁ ଧର୍ମଟା ପ୍ରକୃତ ରିଲିଜିଅନ୍ ନୁହଁ। ଧର୍ମ ଯେଉଁ ସଂସ୍କୃତ ଶବ୍ଦ ଧର୍ମ, ଯେଉଁ ଧର୍ମର ତା ପ୍ରକୃତ ଅର୍ଥ ହେଉଛି, ପ୍ରଭୁପାଦ ମହାରାଜ ତାକୁ ଟ୍ରାନ୍ସଲେଟ୍ କରିଛନ୍ତି, ଅକୁପେସନାଲ୍ ଡ୍ୟୁଟି। ଯେମିତି ଗୋଟେ ଜଳର ଧର୍ମ ରହିଛି ତରଳତା, ଲବଣର ଧର୍ମ ହେଉଛି ଲବଣତା, ସେଇଭଳିଆ ଜୀବର ଧର୍ମ କ'ଣ? ଚେତନ ମହାପ୍ରଭୁ କହିଲେ ସେଇଟା ଜୀବର ଧର୍ମ ହଏ କୃଷ୍ଣର ନିତ୍ୟ ଦାସ, ସେ କିଛି ନା କିଛି ସେବା କରିବ, କାହାର ନା କାହାର ସେବା କରିବ। ତେଣୁ ଯଦି ଆମେ ଭଗବାନଙ୍କ ସେବା ନ କରିବା, ତାହେଲେ ମାୟାର ସେବା କରିବା। ଆମେ ସେବା କରିବାଟା ହେଉଛି ଆମର ଧର୍ମ, କିନ୍ତୁ ଯେତେବେଳେ ଭଗବାନଙ୍କୁ ସେବା କରୁନେ, ସେତେବେଳେ ଆମର ଧର୍ମର ବିଚ୍ୟୁତି ହେଇଯାଉ, ଧର୍ମ ଗ୍ଲାନି ହେଇଯାଉଛି। କିନ୍ତୁ ଯଦି ଆମେ ସେହି ସେବାକୁ ଯଦି ଭଗବାନଙ୍କ ପାଖରେ ନିଯୁକ୍ତ କରିବା, ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ମୁଚ୍ୟତେ, ସେହି ସେବାଟା ଆମେ ଭଗବାନ ପାଇଁ କରିବା, ତାହେଲେ ଆମେ ଆମର ପ୍ରକୃତ ସ୍ଥିତିକି ଆସିପାରିବା। ତେଣୁ ଏଇ ଜୀବନର କର୍ତ୍ତବ୍ୟ ହେଉଛି ସେଇଟା, ସେ ଭଗବାନ ପାଇଁ ସେ ଆମର ଜୀବନର ସେଇଥିରେ ଆମେ ସିଦ୍ଧି ଲାଭ କରିପାରିବା। ଯଦି ଆମେ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଯୁଗୋସି ଦଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କୁରୁଷ୍ୱ ମଦର୍ପଣ, ଭଗବତ ଗୀତା ନବ ମଧ୍ୟରେ କଥା କହିଲେ। ଭାଗବତ ଧର୍ମରେ ଯେତେବେଳେ ନବଯୋଗେନ୍ଦ୍ର କଥା କହୁଛନ୍ତି, ସେ ଏଇ କଥା ମଧ୍ୟ କହିଛନ୍ତି, କାୟେନ ବାଚା ମନସେ ଇନ୍ଦ୍ରିୟ ବୁଦ୍ଧ୍ୟାତ୍ମନା ଅନୁସୃତ ସ୍ୱଭାବାତ୍ କରୋତି ଯତ୍ ଯତ୍ ସକଳଂ ପରସ୍ମୈ ନାରାୟଣାୟ ଇତି ସମର୍ପୟେତ। ସମର୍ପଣ କରିବା ପାଇଁ କୁହାଯାଉଛି, ପ୍ରତିହର୍ତ୍ତବ୍ୟ ଅର୍ଥ ସମର୍ପଣ କରିବା, ପ୍ରଦାନ କରିବା, ଆମେ ସବୁକିଛିକି ଭଗବାନଙ୍କୁ ଅର୍ପଣ କରିବା, ଇଏ ହେଉଛି ପ୍ରକୃତରେ ଆମର ଜୀବର ସ୍ୱତନ୍ତ୍ରତାର ସଦ୍ବ୍ୟବହାର ହେବ। ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋକ କର୍ମବନ୍ଧନ, ଆମେ ନିଜ ପାଇଁ କର୍ମ କରିବା ମାନେ ଏଇ ଭୌତିକ ଜଗତରେ ହିଁ ବନ୍ଦୀ ହେଇକି ବୁଲୁଥିବା। କିନ୍ତୁ ସେଇ କାର୍ଯ୍ୟକୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ ତାହେଲେ ଆମେ ଏଇ ଭୌତିକ ଜଗତରୁ ଉଦ୍ଧାର ପାଇପାରିବା।
ଯୋଉ ଆପଣ କହିଲେ ବ୍ରହ୍ମାଙ୍କ ବିଷୟରେ,
ଆଜ୍ଞା
କହିଲେ ଚାରି କୁମାରଙ୍କ ପିତା କହିଲେ ଚାରିମୁଖ ବ୍ରହ୍ମା କହିଲେ,
ହଁ ସେ ଚାରିମୁଖ ଭାବରେ ବ୍ରହ୍ମା ଏବଂ ସିଏ ମଧ୍ୟ ତାଙ୍କର ପ୍ରଥମ ପୁତ୍ର ହଉଛନ୍ତି
ସେ
କଣ ଆଉ ବ୍ରହ୍ମା କଣ ଜାଣିଥିଲେ କି ଏମିତି ଆଉ ଅଛନ୍ତି ବୋଲି, ଯେ ଚାରିମୁଖ ଆଉ ବ୍ରହ୍ମା କହିଲେ ଚାରିମୁଖ, ମନୁଷ୍ୟ କହିଲେ ଆମେ ଦୁଇ ହାତ, ଆମେ ଯଦି ଚିନ୍ତା କରୁଛେ ମନୁଷ୍ୟ ଯେ ତିନି ହାତ ହେଇପାରିବ ଆମେ ଚିନ୍ତା କରିପାରିବା ନାହିଁ, ତେଣୁ ବ୍ରହ୍ମା ବି ଚିନ୍ତା କରିପାରିନାହାନ୍ତି ଯେ ବ୍ରହ୍ମା ଜଣେ ଦଶମୃତ ମୁଖବାଲା ହେଇପାରିବେ, ତେଣୁ ସିଏ ତାଙ୍କ ପରିଚୟ ଦେଲେ ତାଙ୍କ ପୁତ୍ରର ପରିଚୟ ଅନୁସାରେ ଚତୁସନ ସନକ ସନାତନ ସନାତନ ସନତ କୁମାର ଚତୁସନଙ୍କ ପିତା ଆସିଛନ୍ତି ବୋଲି କହିଲେ।
ଆଚ୍ଛା ଆଉ ଗୋଟେ ପ୍ରଶ୍ନ ହଉଛି, ଯେତେବେଳେ ଭଗବାନ ଆଉ ସୃଷ୍ଟି ବିଷୟରେ ଆପଣ କହିଲେ ସଂକ୍ଷେପରେ, କାରଣ ତ
ସାଇ ବିଷ୍ଣୁ,
ସାଇ ବିଷ୍ଣୁ କାରଣ ସାଗରରେ ଯେତେବେଳେ ଶୟନ କରିକିରି ତାଙ୍କ ସ୍ୱେଦରୁ ଅଧା
ନା ଆଉ କାରଣ ଜଳ ଯୋଉ ବହୁତ ଜଗତର ଉର୍ଦ୍ଧରେ ଯୋଉ ରହିଛି ଚିନ୍ମୟ ଜଳ, ସେଟା ଯୋଉ ଗଙ୍ଗା ଜଳ ସେ କାରଣାନବ ଜଳ, ସେଇଠି ରହିକି ସେ ସୃଷ୍ଟି କରୁଛନ୍ତି। ଜ କାରଣାନବ ଜଳେ ଭଜତି ସ୍ମ ଯୋଗ ନିଦ୍ରା ମନନ୍ତ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶ ମୂର୍ତ୍ତି ଗୋବିନ୍ଦ ମାଦି ପୁରୁଷଂ ତମ
କାରଣାନବ ଜଳ କଥା କହୁଛନ୍ତି ଯେ, କଥା ବୁଝିବାର କଥା ଇଏ ଯେ ଯୋଉ ଆପଣ କହୁଛନ୍ତି କାରଣାଦକ ସାଗର ଭୌତିକ ସୃଷ୍ଟି ଆଉ ଦିବ୍ୟ ସୃଷ୍ଟିର ମଝିରେ ସେଇଟା ରହିଛି ଗୋଟେ ଇଏ ଭଳି କ'ଣ ତାର ବର୍ଡର ବୁଝିପାରିଲ, ସିଏ ଯେତେବେଳେ ପ୍ରଥମ ପୁରୁଷାର୍ଥ ହେଲେ ସେତେବେଳେ ପ୍ରକୃତିକୁ ଈକ୍ଷଣ କଲେ,
ଈକ୍ଷଣ
କଲା ପରେ ଯାଇକିରି ଆପଣଙ୍କର ଇଏ ଯୋଉ ଆପଣ ପ୍ରଥମେ ଆପଣଙ୍କର
ଜଗଦାଣ୍ଡ ସବୁ ସୃଷ୍ଟି
ହଉଛି ତ ସେ
ନିଶ୍ୱାସ ସବୁ
ହଁ, ତାପରେ ଆପଣ କହିଲେ ଏ ଯୋଉ କାରଣ ସାଗରରେ ଶୟନ
କରିଛନ୍ତି,
ଆମର ଯୋଉ ପ୍ରକୃତ ଯୋଉ କ'ଣ ଇଏ ହେଲା କ'ଣ ସେଟା ଆପଣଙ୍କର ପ୍ରଥମ ସୃଷ୍ଟି ଆରମ୍ଭ ହେଲା କ'ଣ କୁହାଗଲା ନିଶ୍ୱାସ ଛାଡିକିରି ବାହାରିଲା ନା କାରଣ ଜଗ ଜଳ
କାରଣ ଦେବ ମହତତ୍ଵ ନୁହଁ, ଏଇ ଯୋଉ ସମସ୍ତ ସୃଷ୍ଟି ରହିଛି ଏଇ ସୃଷ୍ଟିର 1/4 ହଉଛି ଭୌତିକ ଜଗତ ହେଲା, 3/4 ହଉଛି ଚିତ୍ ଜଗତ, ତେଣୁ ସେ ଚିତ୍ ଜଗତରେ ଅଛନ୍ତି, ଚିତ୍ ଜଗତରେ ଥାଇକିରି ଏଇଟା ଯେମିତି ଆକାଶରେ ମେଘ ବାଦଲ ଘୋଡ଼େଇ ଦିଏ ସେଇଭଳି ଭାବରେ ମହତତ୍ଵ ସେଇଭଳି ଭାବରେ ଅନ୍ଧକାର ତତ୍ତ୍ୱ, ତେଣୁ ସେଇଠି ଯେତେବେଳେ ଈକ୍ଷଣ କରୁଛନ୍ତି କାରଣାନବ ଜଳରେ ରହିଛନ୍ତି ଚିତ୍ ଜଗତରେ ରହିଛନ୍ତି, ସେ ଚିତ୍ ଜଗତରେ ଭୌତିକ ଜଗତ ଯେତେବେଳେ ଦୃଷ୍ଟି କରୁଛନ୍ତି ସେତେବେଳେ ସୃଷ୍ଟି ଆରମ୍ଭ
ହଉଛି।
ତାପରେ ସେଇଠୁ ଯେତେବେଳେ ଭୌତିକ ଜଗତ ତାଙ୍କର ନିଶ୍ୱାସରୁ ସବୁ ବିଭିନ୍ନ ଭୌତିକ ଜଗତ ସୃଷ୍ଟି ହେଉଛି, ଅନନ୍ତ କୋଟି ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି, ତେଣୁ ସେଠିକୁ ମଧ୍ୟ ଏ କାରଣଦେବ ସାଇ ବିଷ୍ଣୁଙ୍କର ବିସ୍ତାର ସବୁ ଆସୁଛନ୍ତି, ସେ ହେଉଛନ୍ତି ଗର୍ଭଦେବ ସାଇ ବିଷ୍ଣୁ, ସିଏ ଯେତେବେଳେ ଯାଉଛନ୍ତି ପ୍ରତ୍ୟେକ ବ୍ରହ୍ମାଣ୍ଡକୁ ସେଠି ସେମିତି ତାଙ୍କର ରହିବା ପାଇଁ ସ୍ଥାନ ନାହିଁ, ତାଙ୍କ ଶରୀରରୁ ସ୍ୱେଦ ଜଳ ବାହାର କରିକି ସେଟା ଅଧା ପୂରଣ କରିଦେଉଛନ୍ତି, ସିଏ ହେଉଛି ଗର୍ଭଦେବ ଜଳ, ସେଇଠି ସେ ଶୟନ କରୁଛନ୍ତି, ସେଇଠି ଶୟନ କରୁଥିଲା ବେଳେ ତାଙ୍କ ନାଭିରୁ ଗୋଟେ ପଦ୍ମ ବାହାରୁଛି, ସେ ପଦ୍ମରେ ବ୍ରହ୍ମା ସୃଷ୍ଟି କରୁଛନ୍ତି।
ଜାଣିବାର ଏଇଆ ଥିଲା ଯେ ସେ ମାନେ ଦିବ୍ୟ ଜଗତରେ ରହିକି ତାଙ୍କ
ଦିବ୍ୟ ଜଗତ
ସେଥିରେ ଜଗତରେ ରହିକି
ସେ ଈକ୍ଷଣ କରୁଛନ୍ତି,
ତାପରେ ଯାଇକି ସେ
ତାପରେ ସୃଷ୍ଟି ଆସୁଛି, ସୃଷ୍ଟିଟା ରହିଛି ସେ ଯୋଉ ଏଇ ଯୋଉ ସୃଷ୍ଟି ହେଉଛି ହଁ, ଏ ଯୋଉ ସୃଷ୍ଟି ହେଉଛି ସୁକୁମ ଭାବରେ ସବୁ ଆସୁଛନ୍ତି, ବିଶେଷ ଭାବରେ ଜୀବମାନେ ଜୀବମାନେ ସବୁ ଆସୁଛନ୍ତି ସେଇଥିରୁ, ଜୀବମାନେ ଯୋଉ ହେଉଛନ୍ତି ତାଙ୍କଠାରୁ ମାନେ ଜୀବମାନେ ସବୁ ଯେତେବେଳେ ଭୌତିକ ଜଗତ ଧ୍ୱଂସ ହେଇଯିବ ଜୀବମାନେ କୋଉଠି ରହିବେ, ଜୀବମାନେ ସେ ଭଗବାନଙ୍କର ଗର୍ଭରେ ରହିବେ ଆଶ୍ରୟ ନେବେ,
କାରଣ ସାଗର ହେଲା ସେ ଦିବ୍ୟ ସାଗର,
ଦିବ୍ୟ ସାଗର ସେଟା
ତା ଦେହରେ ଭୌତିକ ଜଗତ ଆସୁଛି,
ତା ସେଇଠୁ ଆସୁଛି ସବୁ
ଛାଡ଼ିଲେ।
ପ୍ରଭୁ କହିବେ ଆଉ ଟିକେ କରିଦେବେ ତାକୁ
ଅଳ୍ପ ସମୟ ତ
ସେ ପ୍ରଭୁ କହିବେ ନା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟ ଗୋର ପ୍ରମାନନ୍ଦ
ଜୟ ଶ୍ରୀପାଦ ପାଦସେବା ପ୍ରଭୁ କି ଯାହା ବହୁତ ବହୁତ ଧନ୍ୟବାଦ ଆମର ପୂଜ୍ୟ ପାଦସେବା ପ୍ରଭୁ ବର୍ତ୍ତମାନ ମୁଁ ନିବେଦନ କରୁଛି ପୂଜ୍ୟ ଗୋକୁଳାନନ୍ଦ ପ୍ରଭୁଙ୍କୁ ସେ ଆଉ ହରିକଥା ଯାହା କହିବେ କହିବେ ଏବଂ ତାଙ୍କର ଯେଉଁ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ଗୀତା ମାରାଥନ୍ ସେ ବିଷୟରେ ସେ ଆପଣମାନଙ୍କୁ ଯାହା ମନ୍ଦିରର ନିର୍ଦ୍ଦେଶ ଅଛି ସେ ଆପଣମାନଙ୍କୁ ଶୁଣେଇବେ ଗୋକୁଳାନନ୍ଦ ପ୍ରଭୁ
ତେର ତାରିଖରେ ଆମର ଓଢ଼ଣ ଷଷ୍ଠୀ ବ୍ୟାସପୂଜା କହିଲୁ ତେର ତାରିଖରେ ଆମର ବ୍ୟାସପୂଜା ହବ
ଶ୍ରୀପାଦ
ଶ୍ରୀପାଦ ମହାରାଜଙ୍କର
ହରେ କୃଷ୍ଣ ନମୋଷ୍ଠୀ ବାଧା କୃଷ୍ଣ ବେଷ୍ଟ ଆୟୁଭୂତଳେ ସେମତେ ଗୌରବ ଗୋବିନ୍ଦ ଗୋସ୍ୱାମୀ ନାମିନେ ନମୋଷ୍ଠୀ ବାଧା କୃଷ୍ଣ ବେଷ୍ଟ ଆୟୁଭୂତଳେ ସେମତେ ଭକ୍ତି ବେଦାନ୍ତ ସ୍ୱାମୀ ନାମିନେ ନମୋଷ୍ଠୀ ବାଧା କୃଷ୍ଣ ବେଷ୍ଟ ଆୟୁଭୂତଳେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାପୁର ନାମିନେ ନମସ୍ତେ ସାରସ୍ୱତୀ ଦେବ ଗୌରବ ଆନି ପଚାରିଣେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ସ୍ଥାନ ଆଂସା କଳ୍ପତରୁ ଭେଷ କୃପା ଆସନ୍ତି ହେବଛ ମତେ ତା ନାମ ପାଭନେ ଅନନ୍ତ କୋଟି କଷ୍ଟ ମନ୍ଦ ହରେ କୃଷ୍ଣ ଆମର ପାର୍ଶ୍ୱ ପ୍ରଭୁ ଆଜି ଆମର ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଯେଉଁ ଶ୍ଳୋକ ଆମର 46-47 ନାହିଁ
48
ତାହା ସେ ବୁଝେଇଛନ୍ତି ବିଶେଷ କରି ଏଇ ଭାଗବତ କଥା ଶ୍ରବଣ ଉପରେ ଜୋର ଦିଆଯାଇଛି ଦେବତାମାନେ ଯେଉଁ ସ୍ତୁତି କରିଛନ୍ତି ସେ ସ୍ତୁତିରେ ଭାଗବତ କଥା ଶ୍ରବଣ କରିବା ପାଇଁ ସେ କହିଛନ୍ତି କାରଣ ଭଗବାନ କଥା ଯଦି ଶ୍ରବଣ ନ କରିବା ତାହେଲେ ଆମେ ବୁଝିପାରିବାନି ଆମର ବି ହଳଦସ୍ୱାମୀ ମହାରାଜ ଯେଉଁ ସାତଦିନ କାଳ କଥା କହିଲେ ତାହେଲେ ସେଇ ଭାଗବତ କଥା ଉପରେ ଜୋର ଦିଆହେଇଛି ଶ୍ରବଣ କରିବା ପାଇଁ ତେଣୁ ସେ ଯେକୌଣସି ସ୍ଥିତିରେ ଥାଉ ନା କାହିଁ ଏ ଶ୍ଳୋକଟା ବି ମୋର ସେଇ ବାରମ୍ବାର ମନେ ପଡ଼ୁଛି ସ୍ଥାନ ସ୍ଥିତା ତୁମେ ଯେଉଁ ସ୍ଥିତିରେ ଥାଉ ନା କାହିଁ ତୁମେ ଗୃହସ୍ଥ ହୁଅ ବ୍ରହ୍ମଚାରୀ ହୁଅ ବା ବାନପ୍ରସ୍ଥ ହୁଅ ସନ୍ନ୍ୟାସୀ ହୁଅ ତୁ ଭଗବାନ କଥା ଶ୍ରବଣ କରିବାକୁ ପଡ଼ିବ ଶ୍ରବଣ ନ କଲେ ତୁମେ ବୁଝିପାରିବ ନାହିଁ ତେଣୁ ତା ଉପରେ ଜୋର ଦିଆହେଇଛି ତେଣୁ ସମସ୍ତ ଭକ୍ତମାନେ ସେ ନିବେଦନ କରିଛନ୍ତି ପ୍ରତି ଦୈନିକ ଆପଣ ଗୀତାର ଗୋଟିଏ ଶ୍ଳୋକ ପାଠ କରନ୍ତୁ ପଢ଼ନ୍ତୁ ଭାଗବତର ଗୋଟିଏ ଶ୍ଳୋକ ପାଠ କରନ୍ତୁ ଯଦି ସମୟ ନ ହେଉଛି ତା କଲେ କ'ଣ ଭକ୍ତି ବୃଦ୍ଧି ହେବ ଯଦି ଯେଉଁମାନେ ଏଇଟା ଶ୍ରବଣ ନ କରିବେ ଭକ୍ତି ବୃଦ୍ଧି ହେବନି ତେଣୁ ସେଥିପାଇଁ ମଧ୍ୟ ଯେଉଁ ଆମର କୁହାଯାଉଛି ଯେ ପ୍ରତିଦିନ 16 ରାଉଣ୍ଡ ଜପ କରିବା ପାଇଁ ଆମେ ମଧ୍ୟ ଜପ ଉପରେ ମଧ୍ୟ ଦିଆହେଉଛି ଜପଟା ବସି କଲେ ଟିକେ ସ୍ଥିର ମନ ହେବ ଆପଣ ଜପଟା ଠିକ୍ ହେଇପାରିବ ଯଦି ଆମେ ବୁଲାବୁଲି କରି ଜପ କରୁଛୁ ତାହେଲେ ଠିକଣା ହେବନି ତାରିଖ ଜୋର ଦିଆହେଇଛି ତେଣୁ ଆସନ ମଧ୍ୟ ସେ କୁହା ହେଉଛି ପ୍ରତିଦିନ ସମସ୍ତେ ବସି ଏଠି ଜପ କରିବା ପାଇଁ ଏସବୁ କଥା କୁହାହେଇଛି ତାପରେ ଆଜି ଆମର ମୁଁ ଆଶ୍ରମ ବିଷୟରେ କହୁଛି ଭକ୍ତର ମହାରାଜ ଯିଏକି ଆମର ଜିବିସି ଗଭର୍ଣ୍ଣର କମିଶନର ସେ ମଧ୍ୟ ଜି ବିଷୟରେ ଚେୟାରମ୍ୟାନ୍ ଅଛନ୍ତି ତେଣୁ ସିଏ ଆଜି ତାଙ୍କର ଦୀକ୍ଷା ସେରେମୋନି ହେଇଥିଲା ଆମେ ତ ଏଠି ଆସିଲୁ ମୁଁ ସେଠି ଥିଲି ଦୀକ୍ଷା ସେରେମୋନି ସମୟରେ ସେ ବହୁତ ଉପାଦେୟ ଜିନିଷ ଗୁଡ଼ା ସବୁ କହିଲେ ଯେଉଁଟା ଆମେ ସମସ୍ତେ ଜାଣିବା ଦରକାର ତେଣୁ ସେ ତ କହିଲେ ଏ ଯେଉଁ 10 ଅପରାଧ ବିଷୟରେ ପଚାରିଲା ବେଳକୁ କେହି କହିପାରୁନାହାନ୍ତି 100 ଜଣ ଦୀକ୍ଷା ନେଉଛନ୍ତି ତାଙ୍କ ଭିତରେ ପଚାରିଲେ କିନ୍ତୁ ସେ ବଡ଼ ସୁନ୍ଦର ଭାବରେ ତା ବୁଝେଇଦେଲେ ବୈଷ୍ଣବ ଅପରାଧ କେବେ କରିବ ନାହିଁ ଆପଣ ଥିଲେ ବୋଧେ ନାହିଁ ବୈଷ୍ଣବ ଅପରାଧ କେବେ କରିବ ନାହିଁ ତେଣୁ ବୈଷ୍ଣବ କିଏ ସେ ବିଷୟରେ ମଧ୍ୟ ମହାପ୍ରଭୁ ସବୁ କଥା କହିଛନ୍ତି ତେଣୁ ତାକୁ ତ ଆଲୋଚନା କଲେ ଆମର ସମୟ ଯିବ ତେଣୁ ତଥାପି ନାଇଁ ମୁଁ ସେ ବୈଷ୍ଣବ କିଏ ଯେଉଁ ମହାପ୍ରଭୁ ଏ ବିଷୟରେ କହିଛନ୍ତି ମୁଁ ଜଷ୍ଟ ସଂକ୍ଷେପରେ କହିଦେଉଛି ଯେ ମହାପ୍ରଭୁ ସେତେ ଲୀଳା କରିଥିଲା ସେ ଆମର 24 ବର୍ଷ ଗୃହସ୍ଥ ଥିଲା ଆଉ 24 ବର୍ଷ ସେଇଠି ଲୀଳା କଲେ ପୁରୀଧାମ ତାର 18 ବର୍ଷ କାଳ ଥିଲେ 6 ବର୍ଷ କାଳ ପାଇଁ ତେଣୁ କୁଳୀନ ଯେଉଁ ଗ୍ରାମବାସୀମାନେ ସେ ଗୃହସ୍ଥ ସେମାନେ ସେ ମହାପ୍ରଭୁ ପଚାରିଲେ ଯେ ଆମେ ତ ପଳେଇଛୁ 4 ମାସ ପରେ ତ ପଚାରିଲେ ଯେ ଆମର କର୍ତ୍ତବ୍ୟ କ'ଣ ତାହା କିପରି ଆମେ କାର୍ଯ୍ୟକାରୀ କରିବା ଗୃହସ୍ଥ ଜଣେ ପଚାରିଲା ପରେ ମହାପ୍ରଭୁ କହିଲେ ବୈଷ୍ଣବ ସେବା ନାମ ସଂକୀର୍ତ୍ତନ 2 କର ଶୀଘ୍ର ପାଇବେ ଶ୍ରୀକୃଷ୍ଣ ଚରଣ ବୈଷ୍ଣବ ସେବା ଆଜି ସନୋ ପ୍ରଭୁ କ'ଣ କରୁଛନ୍ତି ବୈଷ୍ଣବ ସେବା କରୁଛନ୍ତି ନାମ କୀର୍ତ୍ତନ ଏ 2ଟା କଲେ ଆମେ ଶୀଘ୍ର କୃଷ୍ଣ ତେଣୁ ଯେଉଁ 2ଟା ଉପରେ ଆମର ସଂସ୍ଥାଟା ଆଧାରିତ ହେଇଛି ମହାପ୍ରଭୁ ଏଟା କହିଛନ୍ତି ତାଙ୍କ ଦର୍ଶନ। ତାପରେ ସେ ପଚାରିଲେ ବୈଷ୍ଣବ କିଏ, ପ୍ରଶ୍ନ ଆସୁ ବୈଷ୍ଣବ କିଏ, ବୈଷ୍ଣବ କିଏ କହିଲେ କୃଷ୍ଣ ନାମ ନିରନ୍ତର ଯାହାର ବଦନେ ସେଇ ବୈଷ୍ଣବ ଶ୍ରେଷ୍ଠ ତା ଭଜ ତାହାର ଚରଣ, ଯେ ନିରନ୍ତର ଭଗବାନ ନାମ କରୁଛି ଅନ୍ତର ମାନେ କ'ଣ ଛାଡ଼ି ଦେଉଛି ନିରନ୍ତର ସର୍ବଦା। ୟାପରେ ବହୁତ ଆଲୋଚନା ସବୁ କରାଯାଇଛି, ଏଇଟା ଆପଣମାନେ ଜାଣିବା ଦରକାର, ମୁଁ ତାପରେ ଯାଉନି। ତେଣୁ ତାପରେ ନେକ୍ସଟ ପ୍ରଶ୍ନ ହେଲା ପଚାରିଲେ ତାପରେ ନେକ୍ସଟ ପଚାରି ସେ ପଡ଼ିଛନ୍ତି ଯେ ବୈଷ୍ଣବ କି, ବୈଷ୍ଣବ ଆମେ ଜାଣିବା ଯେ ବୈଷ୍ଣବ କେତେ ଜଣ, କେତେ ପ୍ରକାର, କନିଷ୍ଠ ଅଧିକାରୀ, ମଧ୍ୟମ ଅଧିକାରୀ ଆଉ ଉତ୍ତମ ଅଧିକାରୀ, ପୁଣି ତା ଉପରେ ଯାଇ ହେଉଛନ୍ତି କିଏ ମହାଭାଗବତ ହେଉଛି। ତାହେଲେ କନିଷ୍ଠ ଅଧିକାରୀ କିଏ, କନିଷ୍ଠ ଅଧିକାରୀ କିଏ, ଶ୍ରଦ୍ଧା ଅନୁସାରେ ଯାହାର କୋମଳ ଶ୍ରଦ୍ଧା ସେ କନିଷ୍ଠ ଅଧିକାରୀ କୁହାହେଉଛି। ତାର କଣ ବିଶ୍ୱାସ ଅଛି, କ'ଣ ଭଗବାନ ମନ୍ଦିର ଅଛନ୍ତି ସେଠି ନମସ୍କାର ଆସିବା, ଯେମିତି ଆଜ୍ଞା ଟିକେ ନମସ୍କାର କରି ନ ଆସିଲେ କୁଆଡ଼େ ହେବ, ଏଣେ ଆମେ ଅପେକ୍ଷା କଲେ ଅପେକ୍ଷା କରିବା ନମସ୍କାର, ତାର ବିଶ୍ୱାସଟା ସେଇଠି ଅଛି କନିଷ୍ଠ ଅଧିକାରୀ ଭିତରେ ଯାଉଛି, ବୁଝିଲେ କି। ତ ମଧ୍ୟମ କିଏ ଅଧିକାରୀ କିଏ, ସେ ମଧ୍ୟମରେ ଯେ ମଧ୍ୟମକାରୀ ହେଲା, ତାଙ୍କୁ କହିଛନ୍ତି ଯେ ସାର ଶାସ୍ତ୍ର ଯୁକ୍ତି ନାହିଁ ଜାଣେ।